नमः भगवते वासुदेवाय। श्रीमद् भागवतम दसम स्कंद 23 अध्याय यज्ञपत्नी मानकर प्रत्यावर्तन कृष्णा आदिश्रे एवं पति मैंने स्वागत करुछंदी कौन से द्वेष करना भगवान कृष्ण गुरु कृष्ण जहां अनुकूल जहां मनोभाव तुष्ट तार जीवन संसार बाधा ना जीवन बाधा ना जीवन जिते बाधा विघ्न जिते दोष जहां सब सृष्टि हो सब कर्मफल जो जेहेतु जीवन कर्मफल अनादिकाल से कर्म किसी कर्म तैयारी कर कर्म हिसाब से तार फल भोग कर सरधारण करण कला फल भोग कला पुणी शरण द्वारा कर्म कला अविद्या काम कर्म भी जेहेतु अविद्या तार दूर होने विदूरित हो पार नहीं अविद्या जो से कौन करना जाग्रत होना द्वारा कर्म करम फलजात हो शरीर किसी कर्म से कला जेहेतु अविद्या विदूरित कर कर्म द्वारा से पुणी आउ गोटे स्वर पाई प्रस्तुति एटी करदे पुणी से स्वर से कर्मफल भोग पूर्वर कर्म हिसाब से स्वर से सुख दुख भोग कर कर्म तैयारी करमचक्र क्या कर्मचक्र गोटे जीवन कभी उद्धार हो पार नहीं तार स्वाभाविक प्रचेषा बल तार उद्धार हो पार नहीं चतुर किसी चतुरामी लोक जे बहुत जी चतुर कर्मफल से ध्वंस कर तार किसी माने ना बाकी सरल हेले भी भद्र हेले भी जमी आम समाज में बहुत भद्र लोक प्रशंसा करती आध्यात्मिक दृष्टि भद्र अभद्र आम सामान बाहर दुनिया भद्र अभद्रता सामान से भद्र हेले भी कर्मफल भोग नरक को जीव अभद्र हेले भी कर्मफल भोग नरक को जीव जी पर्यंत से भगवान भक्ति पथ को आसने सामाजिक स्तर में भद्र भद्र विचार अच्छे मान सम्मान विचार अच्छे किंतु आध्यात्मिक दृष्टि देखा गले से भद्र व्यक्ति तार भद्र व्यवहार करके से पाप कले सेठी जीव अभद्र व्यक्ति सेठी जीव आम तार किसी फरक ना आम जीवन आम जो कृष्ण भगवान भक्त हिचे आम संसार गोटे उद्ध स्थित जी चाहे देवता मान जो व्यस्त देवता मैंने जहां प्राप्य हो पार ना कमी कर्म फल कर्म मंदन मुक्त पाई भगवान चार शरण कमल को जीवा ये संभव जो भगवान कृपा आशीर्वाद हव भगवान कृपा आशीर्वाद बिना भगवान आम प्रति अनुकूल मनोभाव कृष्ण अनुकूल मनोभाव ना कर्म फल ध्वंस हवनी कर्मफल ध्वंस कर गोटे उपाय भगवान जब प्रसन्न हो गले से कर्मफल ध्वंस हो शरणागत कल सर्वधर्म परित्यज मामे एकम शरण रज शरण शब्द को लगे मामे एकम शरण रज मोर एक मात्र तुम शरण जा भगवान शक्ति अच्छे जेहेतु माया शक्ति चित शक्ति सब भगवान अधीन तेन भगवान जो प्रसन्न हो भगवान जो आदेश देवे सांगे सांग माया शक्ति तार विड्र कर जीव को सी बंधन करभु यदि प्रसन्न ना गुरु कृष्ण यदि प्रसन्न ना विभिन्न बाधा विघ्न जीवन पशि पहुंच चतुर आम सहित किसी मतलब ना बहुत जन चतुर हो पारे जन धीर हो पारे जन भद्र हो पारे किए भी सी हूँ किसी असुविधा नहीं समस्त कर्मफल टाक सब जन विचार करा दरकार कर्मफल मोर अच्छी एवं ये कर्मफल दिन मोर जीवन बंधन कारण हम आज जेपर्यंत गुरुकृष्ण मत अनुकूल नई कर्मफल केवे जीवन देखो जे प्रमाण कि भगवान प्रसन्न ही अभय दौंस क्या यज्ञ पत्नी मान जो आशा ना पति को पति मैंने पूर्व व्यभिचारी व्यभिचारिणी बोली भावुले और साक्षात से देखिले कथा न मानिक पलि कृष्ण पाखु पुणे भोजन द्रव्य सब धरी कि प्रत्यावर्तन कर फेरला स्वागत करज्ञ बस कि यज्ञ को पूर्ण कर ସମ୍ପୂର୍ଣ୍ଣ ମନୋଭାବ ବଦଳି ଗଲା। ଜଗତର ବିଚାରଧାରା ଅଲଗା, ଭକ୍ତିର ବିଚାରଧାରା ଅଲଗା। ସେଥିପାଇଁ ଭକ୍ତି ସାଧାରଣ ଲୋକମାନଙ୍କ ପାଇଁ ଅଜ୍ଞାତ ବା ଗୋଟେ ସାଧାରଣ ସ୍ତରର ଲୋକ ଭକ୍ତ ପାଇଁ ବି ଅଜ୍ଞାତ। ଗୋଟେ ମ୍ୟାଜିକଟା, ଗୋଟେ ମ୍ୟାଜିକ, ଯେମିତି ଗୋଟେ ମ୍ୟାଜିକ ଆମେ କଣ ଏଇଟା କହୁଛନ୍ତି, ଯୋଉ ଯାଦୁଗରୀ, ଯାଦୁଗରୀ ଯିଏ କରେ, ଗୋଟେ ଯାଦୁଗରୀଟା ସେଟା ଗୋଟେ ସାଧାରଣ ଲୋକ ପାଇଁ ଅଜ୍ଞାତ ଜିନିଷ ନା। ଆଉ ସେ ହାତରୁ ଗୋଟେ ଲଡ଼ୁ ତିଆରି କରିଦେବ, ଏଟା କଣ ଗୋଟେ ଅସମ୍ଭବ ଜିନିଷ ଲାଗୁଛି ନା। ଗୋଟେ ମ୍ୟାଜିକ ଦେଖିନ, ସେ ପାଟିରୁ ସବୁ କଣ ଏଇଟା ବ୍ଲେଡ୍ ଗୁଡା ତିଆରି କରି ବାହାର କରିବେ, ସେ ବ୍ଲେଡ୍ ଗୁଡା ତିଆରି କରି କାଚ ଗୁଡା ଦେବ, ସେ ଖାଇଦେବ, ଖାଇଦେଇକି ତାକୁ ଲଡ଼ୁ କରି ବାହାର କରିଦେବ। ଏଟା ଗୋଟେ ଆମ ପାଇଁ ବି ଅସମ୍ଭବ ନା, ଆମେ ତ କିଛି ବିଚାର କରିବୁ, ବୁଝିପାରୁନୁ। ଯାଦୁଗର ଶକ୍ତି, ଶକ୍ତିର ପ୍ରକ୍ରିୟାଟା ନା ସେଟା, ସେ ଗୋଟେ ଶକ୍ତିକୁ ବଶ କରିଛି, ସେ ଶକ୍ତି ଦ୍ୱାରା ସେ କାର୍ଯ୍ୟଟା କରୁଛି। ଚକ୍ଷୁ ବନ୍ଧନ, ଆମର ଚକ୍ଷୁଟାକୁ ବନ୍ଧନ କରିଦେଉଛି, ଆମେ ଚକ୍ଷୁଟା ଦେଖିପାରୁନୁ ସେ କଣ କରୁଛି। ସେଟା ସେ ସେଟା ଖାଉଛି ଲଡ଼ୁ, କିନ୍ତୁ ଆମକୁ ଦେଖାବ ବ୍ଲେଡ୍, ସେ ସବୁ କେମିତି କ୍ରିଏଟ୍ କରୁଛି। ତା ପାଖରେ କିଛି ନାହିଁ, ତା ହାତରେ, ଖାଲି ହାତରେ, ଯେମିତି ଆମ ପାଇଁ ଗୋଟେ ଗୋଟେ ଆଶ୍ଚର୍ଯ୍ୟ ଲାଗୁଛି। ଭଗବାନଙ୍କର ଶକ୍ତି ସେଇଭଳି, କିଛି ଭଗବାନଙ୍କ ଶକ୍ତି ତୁମେ ବିଚାର କରି ଗୋଟେ ସୂକ୍ଷ୍ମ ଭାବରେ ବସିକି ତ ପାଗଳ ବି ହେଇଯିବ, ସାଙ୍ଗସାଙ୍ଗ ବାୟା ହେଇଯିବ, ତାର କିଛି ବୁଦ୍ଧି ତୁମେ ପାଇବନି। କେମିତି ଗୋଟେ ଭଗବାନ ଗୋଟେ ଜୀବ ଗର୍ଭକୁ ଆସୁଛି, ଗୋଟେ କେଡି ଗୋଟେ ଗୋଟେ ମୂଷା ଛୁଆବେଳେ ଜନ୍ମ ହେଇଥିବ, ଗୋଟେ ଛୋଟ ଛୁଆଟେ ଦେଖ ତୁମେ କେମିତି ଜନ୍ମ ହେଇଥିବ, ତାର କିଛି ନଥିବ, ତାର ଗୋଟେ କେଶ ବି ନଥିବ, ଛୋଟ ଜନ୍ମ ହେଇ ଦେଖିନ କେମିତି କେଡି, ଗୋଟେ କିଛି ନଥିବ, ଯେ ଆଖି ଟିକେ ଟିକେ ଆଖି ମିମି ହଉଥିବ, ବଞ୍ଚିବ କି ସବୁବେଳେ ଗୋଟେ ତା ଗୋଟେ ଗୋଟେ ଛୁଆଟେ ଜନ୍ମ ହେଲା ମାନେ ତା ମାର କଣ ଡାଉଟ୍ ହୁଏ, କିଏ ମରିଯିବ କି, କିଏ ଗୋଟେ ବିଶ୍ୱାସ କରିପାରନ୍ତିନି ଛୁଆଟା ଗୋଟେ ବଞ୍ଚିବ ବୋଲି। ଏଡି ଗୋଟେ ଛୁଆଟେ, ସେ କଣ ତାର, ସେ ପୁଣି ଛୋଟ ଛୁଆଟା ହଉଛି କଣ, ତା ଭିତରେ ତୁମେ କଣ ଦେଖିବ, କିଛି ନଥିଲା, ଗୋଟେ ଗୋଟେ କ୍ଷୀର ଖାଇକି ବଞ୍ଚୁଥିଲା, କାନ୍ଦୁଥିଲା, କିଛି ଗୋଟେ କଥା କହିପାରୁନଥିଲା, କଣ କର୍ମଫଳ ଭଗବାନ କେମିତି ଗୋଟେ କର୍ମ ଶକ୍ତି ରଖିଛନ୍ତି, ମାୟା ଶକ୍ତି କେମିତି ରଖିଛନ୍ତି, ସିଏ କେତେ ବଳବାନ, ଆଜି ଗୁଣ୍ଡା ହଉଛି, ବଦମାସ ହଉଛି, କିଏ ଆର୍ଟିଷ୍ଟ ହଉଛି, କିଏ ସାଇଣ୍ଟିଷ୍ଟ ହଉଛି, ପାଠ ସେ ବୁଦ୍ଧି ଗୋଟେ କଣ ଗୋଟେ ଅଛି, କଣ ଭଗବାନଙ୍କର ବିଚିତ୍ର ଶକ୍ତି, ମାୟା ଶକ୍ତିର ସବୁ କାର୍ଯ୍ୟ ନା, ସେଟା କଣ ଗୋଟେ ଜୀବ ରିଆଲାଇଜ୍ କରିବ। ମାୟା ଶକ୍ତିର ଯେତିକି କଣ କୁହାଯିବ, ତାର ମାୟା ଶକ୍ତିର ଯେତିକି ପ୍ରଭାବଟା ରହିଛି, ତାର କୋଟି ଗୁଣ ପ୍ରଭାବ ରହିଛି କାହାର, ଚିନ୍ମୟ ଶକ୍ତିର। ମାୟା ଶକ୍ତିଟାକୁ ଆମେ ରିଏଲାଇଜ୍ କରିପାରୁନେ, ମାୟା ଶକ୍ତିଟା କେମିତି ଆମକୁ ମାୟାରେ ପକେଇ ଦେଇଛି ଆମେ ବୁଝିପାରୁନେ। ଆଉ ଚିନ୍ମୟ ଶକ୍ତି କଣ ବୁଝେ, ସେଟା କେମିତି କାର୍ଯ୍ୟ ହବ, କେମିତି ଗୋଟେ ଯିବ, ଜୀବନ ଭାଗ୍ୟଟା ବଦଳି ଯିବ, କେମିତି ତା କର୍ମ ଫଳ ଯିବ, ତ କିଛି ବୁଝି ହବନି, କେବଳ ଗ୍ରହଣ କରା ଜିନିଷ। ଆଉ ତୁମେ ଗ୍ରହଣ ଛଡା ଆଉ କିଛି ଉପାୟ ନାହିଁ, ତୁମେ ଖାଲି ସ୍ପେକୁଲେସନ କରିବ, ମନ ଧର୍ମ କରିବ, କେମିତି ଏଟା ହବ, କଣ ହବ, କେମିତି କର୍ମ ଫଳ ମୋର କାହିଁକି ଯାଉନି, କଣ ହଉନି, ତା ତୁମେ କିଛି ବାଟ ପାଇବନି, କାରଣ ଏଟା ଗୋଟେ ଫୋର୍ଥ ଷ୍ଟେଜ୍ର କଥା। ବୁଦ୍ଧି କିଛି ମନ ବୁଦ୍ଧିର ଉର୍ଦ୍ଧରେ ଏସବୁ ଜିନିଷ, ଆତ୍ମ ପରମାତ୍ମା ସ୍ଥିତିର କଥା ତୁମେ କଣ ଜାଣିବ, ସେସବୁ ଜିନିଷ କେମିତି ହବ, ଅସମ୍ଭବ। ଗୋଟେ ଗୋଟେ ଛୋଟ ପିଲାଟାକୁ ଗୋଟେ ବୈଜ୍ଞାନିକ ହବ, ତା ମା ବାପା ପାଇଁ ଗୋଟେ ଅସମ୍ଭବ, ଜାଣିଥିଲା କି ସେ କଣଟା ଗୋଟେ ହେଲା, ବୈଜ୍ଞାନିକ ହବ କି ଡକ୍ଟରଟା ହବ କି କଣ ଗୋଟେ ଚାକିରି କରିବ, ସେ ଗୋଟେ ଅସମ୍ଭବ ତାକୁ ଲାଗୁଛି, ମୋ ପୁଅଟା ଏମିତି ଗୋଟେ ଥିଲା, ଏମିତି ଖାଇପାରୁନଥିଲା, କଥା କହିପାରୁନଥିଲା, ଏମିତି ହେଇଗଲା ସେମିତି ହେଇଗଲା। ମାୟା ଶକ୍ତି ବି ତାର କର୍ମଫଳ ହିସାବରେ ଗୋଟେ ଯିବକୁ କେତେ ମହାନ କରିଦେଇପାରୁଛି, ସେ ଭଗବାନ ସେଭଳି, ଭଗବାନଙ୍କ ଚିନ୍ମୟ ଶକ୍ତି ଏପରି, ତାର ଏତେ ଶକ୍ତି ରହିଛି ଯିବକୁ ତ କଣ କରିଦେବ, ସେଟାକୁ ସେ ବିଚାର କରିକି ଲେଖିଲେ ନା, ଭଗବାନଙ୍କର କୃପାର ଶକ୍ତିକୁ ବିଚାର କରିକି ଲେଖିଲେ, ମୁକମ କରୁଥିବ ଆଚାଲ କିଏ ସିଦ୍ଧ ସ୍ୱାମୀ ରଚନା କଲେ, କୃପାଟା କଣ, ଏଇଟା ଅସମ୍ଭବ, ଏଇ ଶ୍ଳୋକଟା କଣ ଗୋଟେ ଅସମ୍ଭବ, ଏ ଶ୍ଳୋକଟା ଗୋଟେ ଅସମ୍ଭବ, ଏ ଶ୍ଳୋକର ଅର୍ଥଟା କଣ, ଯେ ମାଧବ ପରମାନନ୍ଦ ମାଧବ କୃଷ୍ଣ ଅସମ୍ଭବଟାକୁ ସମ୍ଭବ କରିପାରନ୍ତି, ଏ ଶ୍ଳୋକର ଅର୍ଥଟା ହଉଛି ଏଇଟା, ଆଉ କିଛି ନୁହେଁ। ଗୋଟେ ଶ୍ଳୋକ ଏଇଟା କେବେ ହେଇଛି କି, ଏ ଶ୍ଳୋକରେ ଯାହା କୁହା ହଉଛି ଏଇଟା, ଏଇଟା ହଉଛି ଭଗବାନଙ୍କର ଶକ୍ତି, ସେଟା ତୁମେ ସ୍ମରଣ କର, କେତେ ଭଗବାନ ବଳବାନ, ତାଙ୍କ ଶକ୍ତି କେତେ ବଳବାନ, ତାଙ୍କ କୃପାଟା କେତେ ବଳବାନ, ଯୋଉଟା ଅସମ୍ଭବ ଆମକୁ ଲାଗୁଛି ସେଟା ସାଙ୍ଗେ ସାଙ୍ଗେ ତାଙ୍କ ପାଇଁ ସମ୍ଭବ ସେ କରିଦେବେ। ମୁକମ କରୁଛି ବାଚାଳ, ମୁକଟା ଗୋଟେ ବାଚାଳ ହେଇଯିବ, ବାଚାଳ ମାନେ କଣ ପଣ୍ଡିତ, ବାଚାଳ ମାନେ ହଉଛି ଗପିବ, ମୁକଟା କେମିତି କଥା କହିଲେଣି, କୋଉଠି ଶୁଣିଛ କେବେ ମୁକ କି କଥା କହିଲେଣି, ମୁକଟା କଣ, ମୁକ କଣ କୁହନ୍ତି ଓଡ଼ିଆରେ, ଜଡ଼ା, ଜଡ଼ାଟା କୋଉଠି ହେଇଥାଏ, ଜନ୍ମଟା କଣ, କିଏ କଥା କହୁ କହୁ ଜଣା ହେଇଛି କେବେ ଶୁଣିଛ, କଥା କହୁ କହୁ କିଏ କଥା କହିକି ତାର ଅଧା ବନ୍ଦ, ଅଧାରୁ ବନ୍ଦ ହେଇଛି, ଏମିତି କେବେ ଦେଖିଛ କି, ଆଖି କାହାର ଥିବ ସେ ଅଧା, ତାର କିଛି ଦିନ ଗଲା ପରେ ଆଖି କଣ ଖରାପ ହେଇଯିବ, ଆଇସାଇଟ୍ ଲୁଜ୍ ହେଇଯିବ, କିନ୍ତୁ କଥା କହୁ କହୁ କାହାର ଅଧା ଦିନର କଥା ବନ୍ଦ ହେଇଛି, କୋଉଠି ଶୁଣିଛ, ଜଡ଼ାଟା କଣ, ଯୋଉମାନେ ଜଡ଼ା ସେମାନେ କଣ ପ୍ରଥମରୁ ଗଙ୍ଗା କୁହନ୍ତି ନା, ସେମାନେ ପ୍ରଥମରୁ ତାଙ୍କର ବନ୍ଦ, ତାଙ୍କ ସେ ଶକ୍ତି ଆତ୍ମା ବନ୍ଦ କରିଦେଇଥାଏ, ସେ ବାଚାଳ ହେଇଯିବ, ଅନମ୍ବରତ ସେ କୃଷ୍ଣଙ୍କର କଥା କହିବ, ଏଟା କେମିତି ହବ, ଏଟା ଅସମ୍ଭବ। ଏଇଟା ଭଗବାନଙ୍କ ଶକ୍ତି, ସେଟା ଏଇ ଶ୍ଳୋକଟାକୁ ଯୋଉ କହୁଛନ୍ତି ଭଗବାନଙ୍କ ଶକ୍ତି କି ପ୍ରଭୁଙ୍କର ଯୋଉ ଶକ୍ତିଟାକୁ ପ୍ରତିପାଦନ କରୁଛନ୍ତି। ଦେଖ ଏଇଟା ମାଧବ କେସ୍, ପରମାନନ୍ଦ ମାଧବ କୃଷ୍ଣ କେସ୍, ପଙ୍ଗୁ ଲଙ୍ଘେତେ ଗିରି, ପଙ୍ଗୁ କାହାକୁ କୁହାଯାଏ, ଛୋଟା କଣ, ଛୋଟା ତ କଣ ଛୋଟ ଛୋଟ ଚାଲେ, ପଙ୍ଗୁ ଲୋକ କୁହନ୍ତି ତ ପଙ୍ଗୁ କରିଦେବି, ପଙ୍ଗୁରେ କଣ କଣ ପଙ୍ଗୁ ମାନେ କଣ, ସେ ଆଉ ଦିଟା ଗୋଡକୁ ପୁରା ଛୋଟା ବାଡ଼ି ଘରେ ରାଗିଲେ କୁହନ୍ତି ବାପ କହିଲେ ବାଡ଼ି ତ ପଙ୍ଗୁ କରିଦେବେ, ଘରେ ମାନେ ତ ଚାଲି ବୁଲି ପାରିବୁନି ବସିକି ରହିବୁ, ପଙ୍ଗୁ କାହାକୁ କହିଲେ ଯେମିତି ପାରାଲାଇଜ ଲୋକଟା ତାଙ୍କ ହାତ ଗୋଡ ଚାଲୁନି ପଙ୍ଗୁ ହେଇଗଲେ, କୋଉ ଦିନରେ ପଙ୍ଗୁ ହେଇଗଲେ, ପଙ୍ଗୁଟା ଗିରି ଲଙ୍ଘନ କରିବ, ପଙ୍ଗୁଟା ତ ଉଠିକି ବସିପାରିବନି, ସେ ଗିରି କେମିତି ଲଙ୍ଘନ କରିବ। ସ୍ପିରିଚୁଆଲ ଜିନିଷ କଣ, ସେଟା ମୁଣ୍ଡ ବୁଦ୍ଧି, ଏଇଟା କେବଳ ବିଶ୍ୱାସ ଆଉ ଗ୍ରହଣର ଜିନିଷ, ଆଉ ବିଶ୍ୱାସ କଣ, ବିଶ୍ୱାସ କରି କଣ ଗ୍ରହଣ କରିବ, ସେଠି ସେ କହୁଛନ୍ତି ବିଶ୍ୱାସ ନହିବ ଯାହା ଏତେ ସେ କହିଦେଉଛନ୍ତି, ଏ ବିଶ୍ୱାସ ଏଟା ଛୋଟ ଜିନିଷ ନୁହେଁ, କଣ ଗୋଟେ ବିଶ୍ୱାସ କରିବ, ଅସମ୍ଭବ ଜିନିଷଟା କଣ, ତୁମେ ବିଶ୍ୱାସ କରିବ ଯିବାଟା କଣ ବିଶ୍ୱାସ କରିବ, କର୍ମଫଳ ଶକ୍ତି ମାୟା ଶକ୍ତି ଏଗୁଡ଼ା ଅସମ୍ଭବ ନା, ଆଉ ସେଭଳିଆ ଗୋଟେ ଏ ଶକ୍ତି ବି ଅସମ୍ଭବ, କିନ୍ତୁ ଇଏ କୋଟି ଗୁଣ ୟାକୁ ବିଚାର କରିହବନି, ସେଥିରେ ବୁଦ୍ଧି ପ୍ରବେଶ କରେ ନା। ସ୍ପିରିଚୁଆଲ ଯୋଉ କଣ କୁହାଯାଏ ଆଧ୍ୟାତ୍ମିକ ଜିନିଷରେ ବୁଦ୍ଧିଟା କାମ କରେ, ବୁଦ୍ଧିଟା ପ୍ରବେଶ କରିପାରିବନି, ସେ ବୁଦ୍ଧି ପ୍ରବେଶ କରିପାରିବନି, ବୁଦ୍ଧି ପ୍ରବେଶ କଲେ ତୁମେ ଅର୍ଜୁନ ଭଳିଆ ହେଇଯିବ, ପାଗଳ ହେଇଯିବ, ଯଦି ବୁଦ୍ଧି ଖର୍ଚ୍ଚ କରିବ କାହିଁ ଦଉଛି କଣ ହଉଛି କଣ ହବ କଣ ନାହିଁ, ସେ ଅର୍ଜୁନ କଣ ହେଲେ, ବୁଦ୍ଧି ଖର୍ଚ୍ଚ କରିକି ଅଡୁଆର ପଡ଼ିଗଲେ, ଭଗବାନ ସେତେ ମନା କଲେ ବ୍ୟବସାୟତ୍ମିକ ବୁଦ୍ଧି ଏକ କୁରୁନନ୍ଦନ, କୁରୁନନ୍ଦନ ତୁମେ ବ୍ୟବସାୟତ୍ମିକ ବୁଦ୍ଧି ହୁଅ, ବହୁ ଶାଖା ବୁଦ୍ଧି ହୁଅନି, ବହୁତ ବୁଦ୍ଧି ଖର୍ଚ୍ଚ କରି ତୁମେ କିଛି ସ୍ପିରିଚୁଆଲ ଜିନିଷ ଉପରେ କିଛି ବୁଦ୍ଧି ଖର୍ଚ୍ଚ କଲେ ପାରିବନି, କାରଣ ତାର ଫ୍ୟୁଚରଟା କିଛି ଜଣାପଡ଼େ ନା, ମେଟେରିଆଲ ମେଟେରିଆଲ ଜିନିଷ ଉପରେ ବୁଦ୍ଧି ଖର୍ଚ୍ଚ କଲେ ତୁମେ ଫ୍ୟୁଚରଟା ଦେଖା ହବ, କର୍ମଫଳ ହିସାବରେ ପ୍ରାୟ ତୁମେ ମ୍ୟାଚ୍ କରିଯିବ ଯଦି ତୁମେ ଜାଣିପାରିବ, ଯେମିତି ଦେଖିବ ସିଏ ଗୋଟେ ପାନ ଦୋକାନ କରି ତାର ଚଳିଯାଉଛି, କି ସିଏ ଗୋଟେ ଚାଟ ଦୋକାନ କରି ଚଳିଯାଉଛି, ମୁଁ ବି ଗୋଟେ କଲେ ଚଳିଯିବି, ଫ୍ୟୁଚର ହଁ ଏତିକି ତାର ମାସକୁ 5000 ହଉଛି, ମୋର 2000 ହବନି, ଗୋଟେ ବୁଦ୍ଧି ଖର୍ଚ୍ଚର କାମ ଟ୍ରାଏ କରିବ ତୁମେ ହେଇଯାଇପାରେ। ସ୍ପିରିଚୁଆଲ ଲାଇଫରେ ସେମିତି କିଛି ମାନେ ନାହିଁ, ସିଏ କରୁଛି ତୁମେ କରିବ, କିନ୍ତୁ ସେଟା ତା ଦ୍ୱାରା ହେଇପାରେ ତୁମ ଦ୍ୱାରା ନହିପାରେ, ଏଟା ଆବସୋଲ୍ୟୁଟ ଫିଲ୍ ଡେଟ୍, କଣ କାହାର ସ୍ଥିତି କେମିତି କଣ ସ୍ୱୀକୃତି କେମିତି କଣ କାର୍ଯ୍ୟ କରିବ, ଏଥିରେ ବୁଦ୍ଧି ଖର୍ଚ୍ଚ କଲେ ସବୁ କିଛି ହେଇପାରିବେ, ଏଟା କେବଳ ଗ୍ରହଣ କରାଯାଏ ବ୍ୟବସାୟତ୍ମିକ ବୁଦ୍ଧି, କେବଳ ବୁଦ୍ଧିଟାକୁ ସ୍ଥିର ରଖିବାକୁ ପଡିବ। ଗୁରୁଦେବ କହିଛନ୍ତି, ଭଗବାନ କହିଛନ୍ତି, ମୋର ଯେତିକି ଚେଷ୍ଟା କରିବି ଆଉ ଦୃଢ ବିଶ୍ୱାସରେ ମୁଁ ସେବା କରିବି, ତାପରେ ବି କର୍ମଫଳ, ଯଦି ବିଶ୍ୱାସ ଆମ ଦୃଢ ନ ହେଇପାରିଲା, ଶରଣାଗତ ପୂର୍ଣ୍ଣ ନ ହେଇପାରିଲେ, ପୁଣି କର୍ମଫଳଟା ଏଣେ କଣ୍ଟିନ୍ୟୁ କରୁଥିବ, ତା ଦେହରେ କର୍ମଫଳଟା ଆକ୍ଟିଂ କରୁଥିବ, ତ ଭକ୍ତି କଲାବେଳେ ତୁମେ ଭାବେ ଯେ କର୍ମଫଳ ତୁମେ ମୁକ୍ତ ହେଇଗଲେ, ପରସେଣ୍ଟେଜ ହିସାବରେ ଯେତିକି ପରସେଣ୍ଟ ତୁମେ ଶରଣାଗତ ହେଇଛ ସେତିକି ପରସେଣ୍ଟ କର୍ମଫଳ ତୁମର ତୁମ ପ୍ରୋଟେକ୍ସନ କୃଷ୍ଣ ଦେବେ, ନହେଲେ ପୁଣି କର୍ମଫଳ ବି ଅଛି ତା ଦେହରେ, ସେ ସମୟରେ ବିଚଳିତ ଜଣେ ହେଇଯିବ, ସେ ଭକ୍ତି କରୁଥିବ କର୍ମଫଳ ତାର ପ୍ରବଳ ଅଛି, ମନେକର 100 କର୍ମଫଳ ତାର ଅଛି, ସେ କିନ୍ତୁ 30% ସରେଣ୍ଡର, ଯେତେ କର୍ମଫଳ ଭୋଗିବା ସମୟ ଆସିବ ତାକୁ ଆଉ କେତେ ପରସେଣ୍ଟ ଭୋଗିବାକୁ ପଡିବ, 70% ତାକୁ ପୁରା ଘୋରେଇବ, ସେ ଜପ କରୁଥିବ ଭର୍ଜନ କରୁଥିବ, କିନ୍ତୁ ଆମ ମନ କିଛି ଲାଗିବନି, କୁଆଡେ ଉଡିଲା କୁଆଡେ କଣ କଲା, ସେତେବେଳେ ସେତେବେଳେ ସାଧୁ ମନ କରୁଥିବ, ସେ ଉଡିକି ଛାଡ଼ିଦେଇକି ପଳେଇଯିବ, କହିଲେ କଣ ମୁଁ ଏତେ ଠାକୁରଙ୍କୁ ଡାକି ମୋର ଏଇ ଅବସ୍ଥା ହେଲାଣି, ମୁଁ କଣ ଭଗବାନଙ୍କୁ ଡାକିବି ଆଉ କଣ ଅଛି, ହଁ କର୍ମଫଳଟା ଆସିଲା ନା। ସ୍ପିରିଚୁଆଲ ଜିନିଷଟା ଏଟା ବୁଦ୍ଧି ଆଉ କିଛି ଖର୍ଚ୍ଚ କରିହବନି, ଏଟା କେବଳ ଗ୍ରହଣର ବସ୍ତୁ, ଏଟା ସମର୍ପଣ, ସମର୍ପଣ ମାନେ କଣ, ସମର୍ପଣର ଅର୍ଥଟା କଣ, ସମର୍ପଣ ବୁଦ୍ଧିପୂର୍ବକ ହୁଏ ନା, ସମର୍ପଣଟା ଗୋଟେ ବୁଦ୍ଧିପୂର୍ବକ ହୁଏ ନା, ବୁଦ୍ଧିଆ ଲୋକ ଯେ ଚାଲାକ ଲୋକ ସେ ସମର୍ପଣ ହେଇପାରିବ, ସେ ହବନି। ଏ ଯୋଉ ଦେଖୁନା କି ଯୋଉ କଣ ମାୟାବାଦୀ ସନ୍ତ୍ରାସବାଦୀ ଦେଖୁନା କି, ସେମାନେ ସବୁ ତାଙ୍କର ଲିଡର କଥା ସମର୍ପଣ ହେଇଥିବେ, ତାଙ୍କର ଗ୍ରୁପ ଲିଡର ତାଙ୍କ ତାଙ୍କ ଝଗଡା ଲାଗି ଇଏ ତାକୁ ଗୁଳି ମାରିଦବ ସେ ତାକୁ ଗୁଳି ମାରିଦବ, ଏଠି ସେ ସମର୍ପଣ ହେଇନାହାନ୍ତି, ସେ ଜଣକୁ ଲିଡର ବୋଲି ମାନିନାହାନ୍ତି, ତାର କିଛି ସ୍ୱାର୍ଥ ଅଛି ଯାଇ ତାକୁ ଗ୍ରହଣ କରିକି ରହିଛି, ସିଏ ବି ବୁଦ୍ଧି ଖର୍ଚ୍ଚ କରୁଛି, ଇଏ ବି ବୁଦ୍ଧି ଖର୍ଚ୍ଚ କରୁଛି, ଦେଖିବ ଯେତେବେଳେ ଇଏ ମୋର କମ୍ପିଟେଟର ହେଲା ସେ ତାକୁ ଗୁଳି କରି ମାରିଦବ, ସନ୍ତ୍ରାସବାଦୀ ଗୁଡା ସେ ହୁଅନ୍ତିନି କି, ତାଙ୍କ ଭିତରେ ବି ଗୁଳି ବିନିମୟ ହେଇଯାଏ, ସେସବୁ ବୁଦ୍ଧି ସବୁଆଡେ ବୁଦ୍ଧି ଲଗା ବୁଦ୍ଧି କାମ କରିବ, ଏଠି ବୁଦ୍ଧି କାର୍ଯ୍ୟ କିଛି କରେ, ଏଠି ଯିଏ ବୁଦ୍ଧି କାର୍ଯ୍ୟ କରିଛି ସିଏ ଅସୁବିଧାରେ ପଡ଼ିଯିବ, ଏଠି କେବଳ ବୁଦ୍ଧିରେ ଚାଲିବାକୁ ପଡେ, ତୁମର ବୁଦ୍ଧି ଆମର ଯୋଉ ବୁଦ୍ଧି ଆସିବ ସେଟା କେମିତି ଆମ ବୁଦ୍ଧିଟା କଣ ହେଇଯାଉ ଗୋଟେ ଗୋଟେ ନ୍ୟୁଟ୍ରାଲ ହେଇଯାଉ, ଗୋଟେ ଜଡ଼ ହେଇଯାଉ। ଆମ ବୁଦ୍ଧି ମାନେ କଣ, ଏଇଟା ଭୌତିକ ବୁଦ୍ଧି, କର୍ମଫଳ ଜନିତ ବୁଦ୍ଧି ଆସିବ, ସୁଖ ଦୁଃଖର ବିଚାର ଆସିବ, ଭୌତିକ ବୁଦ୍ଧି ଆସିବ। ଆଉ ଗୁରୁକୃଷ୍ଣଙ୍କର ବୁଦ୍ଧି କେମିତି, ସେଇ ବୁଦ୍ଧିଟା ଆମର ବୁଦ୍ଧି ହେଇଯାଏ। ଆମେ ତାଙ୍କ ସାଙ୍ଗରେ କନେକ୍ଟେଡ୍ ହବା ସବୁବେଳେ, ସବୁବେଳେ ତାଙ୍କ ସାଙ୍ଗେ ତାଙ୍କୁ ଯୁକ୍ତ କରିବା, ତାଙ୍କୁ ପ୍ରଣାମ କରିବା, ତାଙ୍କୁ ପ୍ରାର୍ଥନା କରିବା, ଶରଣାଙ୍ଗତ ହବା, ସେବା କରିବା। ସେ ପରମାତ୍ମା ହୃଦୟ ଭିତରେ ଅଛନ୍ତି, ସେ କନେକ୍ଟ କରିଦେବେ ସାଙ୍ଗେ ସାଙ୍ଗେ, ସେ ବୁଦ୍ଧିରେ ସେଠି କନେକ୍ଟ ହେଇଯିବ। ବୁଦ୍ଧିର କାର୍ଯ୍ୟ କଣ ହେଲା, ସେ ବାରମ୍ବାର ମା ମନକୁ ରିମାଇଣ୍ଡ କରେ। ବୁଦ୍ଧି କାଗତରୁ ପାଇବ ସେ ରିମାଇଣ୍ଡ ପାୱାରଟା, ଆତ୍ମାଗତରୁ ପାଇବ। ଆତ୍ମା ଦେଖିବ ଏଇ ଜୀବଟା, ପରମାତ୍ମା ଦେଖିବ ଏଇ ଜୀବଟା ମୋ ସହିତ କନେକ୍ସନ୍ ଅଛି କି ନାହିଁ। ତାହେଲେ ଏଇଟା ଗୋଟେ ଚ୍ୟାନେଲ ଭଳିଆ, ଆମର ଯେତେବେଳେ ସବୁବେଳେ ଆମ ଟ୍ରେନିଂ ଯୋଉ ସେବା ଦ୍ଵାରା ସମର୍ପଣ ଦ୍ଵାରା ଗୁରୁକୃଷ୍ଣ ସହିତ ସମ୍ପୃକ୍ତ ହେଇକି ରହିଲେ, ବାରମ୍ବାର ବାରମ୍ବାର ଆମେ ମନ ବୁଦ୍ଧି ଦ୍ଵାରା ଆତ୍ମା ଉପରେ ପ୍ରେସର କରୁଛେ, ମୁଁ ହଉଛି ସୋଲ, ଆମେ ସେ କାର୍ଯ୍ୟଟା କଲେ ମୁଁ ଆତ୍ମା, ତ ମୋର କର୍ତ୍ତବ୍ୟ ହେଉଛି ମୁଁ ସବୁବେଳେ କୃଷ୍ଣଙ୍କର ଶରଣ ଯିବି। ତେଣୁ ସେ ପରମାତ୍ମାଙ୍କ ସହିତ କନେକ୍ଟ ହେଇଯିବେ, ଆତ୍ମା ଯେତେବେଳେ ପରମାତ୍ମାଙ୍କର ସହିତ ସବୁବେଳେ ସମ୍ପୃକ୍ତ ରହିବ, ତାଙ୍କ ଦ୍ୱାରା କିଛି ଶକ୍ତି ବୁଦ୍ଧି ଜ୍ଞାନ ସବୁକିଛି ପ୍ରାପ୍ତ ହେବା ପାଇଁ ଚାହିଁବ, ସେତେବେଳେ କୃଷ୍ଣ ଜାଣିପାରିବେ ସେ ହୃଦୟରେ ପରମାତ୍ମା ରୂପରେ ଅଛନ୍ତି, ତାଙ୍କର ଅଂଶ ପରମାତ୍ମା, ସେତେବେଳେ ସେ ଗୋଟେ ଜୀବକୁ ସାହାଯ୍ୟ କରିବେ, ସେ ସବୁ ବୁଦ୍ଧି ଜାଣିଦେବେ। ଆଉ ସେଟାକୁ ସେ ଲଗେଇଲେ ଭଗବତ ଗୀତା ତୁମେ ଲୋକ ନା କେଉଁଠି କହିଲେ ତେସମ କଣ, ତା ଅର୍ଥଟା, ତା ଅର୍ଥଟା କଣ, ଆଉ ଶ୍ଳୋକଟା ଖାଲି କୁହାଯାଇ ମନେ ରଖିବା ନାଇଁ ନା କଣ, ତେସମ ସତ୍କୃତାନ ସତ୍କୃତ ଯୁକ୍ତ ହଉଥିବ ପ୍ରୀତିପୂର୍ବକ, ପୁଣି କହିଲେ ଭଜତାମ ପ୍ରୀତିପୂର୍ବକ, ସତତ ଯୁକ୍ତ ଆଉ ପ୍ରୀତିପୂର୍ବକ, ସତତ ଯୁକ୍ତ ଅବସ୍ଥା ରହୁଥିବ, ଯୁକ୍ତ ମାନେ ସବୁବେଳେ ଚାହୁଁଥିବ ମୋ ଆତ୍ମା ଭଗବାନ ସହିତ ସମ୍ପର୍କ ରଖିବି, ଯାହା ବୁଦ୍ଧି ଆସୁଥିବ ସାଙ୍ଗେ ସାଙ୍ଗେ ସେ କହିବ ନା ଏଇଟା କରେ ଭଗବାନ ପ୍ରଭୁଙ୍କର କଣ ଇଚ୍ଛା, ଏଟାକୁ ସତତ ଯୁକ୍ତ କୁହାଯାଏ। ଭଗବାନ ବାରମ୍ବାର ଏଟାକୁ ଇଣ୍ଡିକେଟ ଗୀତାରେ କରୁଛନ୍ତି, ତସ୍ମା ସର୍ବେଷୁ କାଳେଷୁ ମା ମନସ୍ମର, ଏସବୁ ବାରମ୍ବାର ଇଣ୍ଡିକେଟ କରୁଛନ୍ତି ନା, ତୁମେ ଆତ୍ମା, ତୁମେ ସବୁବେଳେ ମୋ ସାର କନେକ୍ଟ ହେବାକୁ ଚେଷ୍ଟା କର, କଣ କରିବା ପାଇଁ ଚାହୁଁଛ, ମୋତେ ମୋତେ ସ୍ମରଣ କର, ତୁମେ ଯୁଦ୍ଧ କର, ମୋତେ ସବୁବେଳେ ଚିନ୍ତା କର, ମୁଁ ଭଗବାନଙ୍କର ନା। ତୁମେ ଯେଉଁ ବୁଦ୍ଧିରେ ଆସି ବୁଦ୍ଧି କହୁଛି କଣ, ମନ କହୁଛି ବୁଦ୍ଧି କହୁଛି ଏଇଟା କରିବି, ତାପରେ କଣ କରିବ ସାଙ୍ଗେ ସାଙ୍ଗେ ଭଗବାନ ପ୍ରଭୁ ଆପଣଙ୍କର କଣ ଇଚ୍ଛା, ଗୁରୁକୃଷ୍ଣ ସାଙ୍ଗେ ସାଙ୍ଗେ ବୁଦ୍ଧି ସବୁବେଳେ ତୁମକୁ ଛାଡ଼ିବନି, ମନ ବୁଦ୍ଧି ତୁମର କର୍ମଫଳ ହିସାବରେ ତୁମକୁ ବହୁତ ପ୍ରକାର ଡିରେକ୍ସନ ଦବ, ତ କର୍ମଫଳ ଅଛି ନା, ସର ଧରୁଛ ନା, ସେ ବୁଦ୍ଧି ଗୁଡା ସବୁ ଦବ, ଏଇଟା କରିବା ଏଇଟା କରିବା। ତୁମର କାମ କଣ ହେଲା, ପ୍ରକୃତ ମନବୁଦ୍ଧି ଯାହା କହୁଛି ଆମେ ତା କଥା ଶୁଣିବୁ ନା, ଆମେ କାହା ସାଙ୍ଗରେ କନେକ୍ଟ ହେବାକୁ ଚେଷ୍ଟା କରିବୁ, ଭଗବାନଙ୍କ ସହିତ କୃଷ୍ଣଙ୍କ ସହିତ ପ୍ରାର୍ଥନା କରିବୁ, କୃଷ୍ଣ କଣ ଆପଣଙ୍କର ଇଚ୍ଛା, ପ୍ରଭୁ କଣ ବୁଦ୍ଧି ଦିଅନ୍ତୁ। ଲୋକ ଗୁଡା ଦେଖୁନା କି ଛୁଆ ଗୁଡା ସବୁ ଏମିତି କରୁଥିଲେ, ଆଜିକାଲି ତ ମଣିଷର ବୁଦ୍ଧି ହେଇଗଲା, ଆପଣ କିଛି କରୁଛି, ଏ ଛୁଆ ଗୁଡାକ ସବୁ ମୋର ମନ ଅଛି ଗୁଳା ପକାନ୍ତି, ଆଉ ଲୋ ଗୁଳା ପକାନ୍ତି ଜାଣିଛ ନା ନାହିଁ, କଣ ଗୁଳା ପକେଇ ପରୀକ୍ଷା ପରୀକ୍ଷା ଦେଇ ଦେଇଥିବେ, ପରୀକ୍ଷା ଦେଇ ସେ ରେଜଲ୍ଟ ପୂର୍ବ ଦିନରୁ ଯୋଉଦିନ କାଲି ରେଜଲ୍ଟ ବାହାରିବ ସେ ଗୁଳା ପକେଇବେ, ଫାର୍ଷ୍ଟ କ୍ଲାସ ସେକେଣ୍ଡ କ୍ଲାସ ଥାର୍ଡ କ୍ଲାସ, ସେ ଜାଣିଛି ମୁଁ ଫେଲ୍ ହେବିନି, କିନ୍ତୁ କୋଉଟା କୋଉ କ୍ଲାସ ମୋର ହବ, ସେ ଛୁଆଙ୍କୁ ସବୁ ଡାକିବ, ଟିକି ଛୁଆକୁ, ବଡ ବଡ ଲୋକ ଡାକିବନି, ବଡ ଲୋକଟା ଚାଲାଖିଆ, ସେ ବୁଦ୍ଧି ଖର୍ଚ୍ଚ କରିବ, ତାର ପରମାତ୍ମା ସହିତ କନେକ୍ସନ୍ ନାହିଁ, ଏଟା କପଟିଆଟା, କୋଉ ଗୋଳାଟା ବଡ ଅଛି କଣ ଅଛି, ସେ ତାର ବୁଦ୍ଧି ଖର୍ଚ୍ଚ କରି ଉଠେଇବ, କଣ କରିବ, କାଳେ ଛୋଟ ଛୁଆଙ୍କୁ ସବୁ ଡାକନ୍ତି, ହେ ଲଙ୍ଗଳା ଯୋଉ ଛୁଆ ବୁଲୁଥିବେ ଡାକିବେ, ଆଇଲୁ ଗୋଟେ ଉଠେଇଲୁ ଗୋଟେ ଗୋଳା, ଠାକୁର ବାହାର ଗୋଳା ପକାନ୍ତି, ସେ ଠାକୁର ବାହାର ପକାନ୍ତି, ନିଜେ ମୁଣ୍ଡ ମାରିକି ପ୍ରଭୁ ଦେଖ, ଗୋଟେ ଲୋକ ବୁଦ୍ଧିଟାକୁ ସେ କନେକ୍ଟ କରିବା ପାଇଁ ପରମାତ୍ମା, ଆମର ଏଟା ଥିଲା ନା, ଏବେ ଗୋଟେ କଣ ପାଠ ପଢିଲେ କଣ ବି, ଆଜିକାଲି ଲୋକଙ୍କର ବୁଦ୍ଧି ବି ମୁଁ କିଛି ବୁଝିପାରୁନି, ଶାସ୍ତ୍ର ପଢିକି ବି ଲୋକଙ୍କର ବୁଦ୍ଧି ବି ଏତିକି ଆସିପାରୁନି, ଆଗରୁ ଗ୍ରାମୀଣ ଜୀବନ ଏତିକି ବୁଦ୍ଧି ସବୁ ଥିଲା, ବର୍ତ୍ତମାନ ପୁରା ଉଡ଼ିଗଲାଣି, ଭକ୍ତ ହେଇକି ସେତିକି ସେ ବୁଦ୍ଧି କରିପାରୁନି, ଖର୍ଚ୍ଚ କରିପାରୁନି, ସେ ଜାଣିପାରୁନି ପରମାତ୍ମା ଅଛନ୍ତି, ମୋତେ ତାଙ୍କୁ ଟିକେ ପ୍ରାର୍ଥନା କରିବାକୁ ପଡିବ, ମୁଁ କଣ କରିବି ଜୀବନରେ। ଗୋଟେ ଗାଁ ଗୋଟେ ଛୋଟ ପିଲାବେଳେ ଆମେ ସବୁ କରୁଥିଲୁ, ମୋର ମନେ ଅଛି, ସେ ସେଠି ଛୁଆଟା ଗୋଟେ କଣ କରିବ, ଉଠେଇବ ଗୋଳାଟା, ସେ ଭଗବାନକୁ ତା ବାଜିବ, ଆଉ ତାର ମାନସିକ ରଖିଥିବ ପ୍ରଭୁ ଏଇଟା ହେଲେ ଦେଖ ହେଲା, ଏଇଟା ଆଜି ସେ ଯୁଆଡେ ଯିବେ କଣ ଯିବେ ନା ଯିବେନି, ସେଠି ଆଙ୍ଗୁଳି କେମିତି କରନ୍ତି, ଏମିତି ମୋର ମନେ ଅଛି, ଏମିତି ମୁଣ୍ଡରେ ମାରନ୍ତି ଛୁଆଟି ବେଳେ, ଦୁଇଟା ଆଙ୍ଗୁଳି ମୁଣ୍ଡରେ ମାରିବେ, ମାନେ ଛୁଆଙ୍କୁ କହିବେ ଛୋଟ ଛୋଟ ଛୁଆଙ୍କୁ, ଟିକେ ଛୁଆ ଆଇଲୁ ଧର, ସେ ଗୋଟେ 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 ଧରିଲୁ ଗୋଟେ ଆଙ୍ଗୁଳି, ସେ ଗୋଟେ ଆଙ୍ଗୁଳି ଧରିବ, ଦେଖ ଗୋଟେ ଗୋଟେ ଛୋଟ ଉଦାହରଣ ଦ୍ୱାରା ସେମାନେ କେମିତି ପରମାତ୍ମା ସହିତ କନେକ୍ଟ ହେବେ, କଣ କୃଷ୍ଣ ଚାହୁଁଛନ୍ତି? ଆମର ବର୍ତ୍ତମାନ ବାବା ଝିଅ ହେଲେ ପାଠ ପଢ଼ିଦେଲେ, ମୁଁ ପ୍ରଭୁଜନ ଜାଣିଲି, ମୁଁ ଶାସ୍ତ୍ର ଜାଣିଲି, ମୁଁ ମୋର ଯା ଇଚ୍ଛା ମୁଁ କରିବି, ମୁଁ ତୋର ଜାଣିଛି କରିବି ଆଉ ହଳି ଦିସ୍, ଏଟା ଗୋଟେ କଣ ଆଇଡିଆ ତୁମର? ଏଟା କଣ ଭକ୍ତର ବିଚାର? ଆରେ ଭକ୍ତ ତୁମେ ଏତେ ଉପରକୁ ଉଠିବା ପାଇଁ ଚେଷ୍ଟା କରୁଛ, ତୁମେ ତଳ ଆଗେ ତଳ ଲେବୁଲ ଆସିନ, ଫାଉଣ୍ଡେସନଟା ଦେଖ, ତୁମେ ଭାରତର ଫାଉଣ୍ଡେସନଟା କଣ ତୁମେ ଦେଖ, ଫଟଫଟ କଣ ଦୁଇ ଦିନ ପଢ଼ିଦେଲ ଜାଣିଦେଲ, ଗୋଟେ ଫଟା ଦୀକ୍ଷା ନେଇଗଲେ ମୋର ସବୁ ସରିଗଲା, କଣ ତୁମେ ଖୁବ କନେକ୍ସନ ତୁମର କାହା ସହିତ ଅଛି? ତୁମେ ଜାଣିଛ ନା ତୁମର କର୍ମ ଫଳ ଅଛି, ପାଟେ ଘୁରେଇ ଦେବ ସାଙ୍ଗେ ସାଙ୍ଗେ, ଗୋଟେ ମୁହୂର୍ତ୍ତ ଲାଗିବନି ତୁମକୁ ଏ ବେଶ ଓହ୍ଲେଇବା ପାଇଁ, ବେଶ ଧରିବା ପାଇଁ ତୁମକୁ କେତେ ବର୍ଷ ତୁମ ତମ ପଛରେ ଜଣେ ଲାଗିକି ଆଜି ଆଣିଛି ଏଠି, କିନ୍ତୁ ବେଶଟା ଓହ୍ଲେଇ ଦେବା ପାଇଁ ମାୟାକୁ ବେଶ ସମୟ ଲାଗିବନି, କର୍ମ ଫଳ ଏତେ ହେବି। ଦେଖ ତୁମେ ସାଧାରଣ ଲୋକମାନେ କେତେ ପରମାତ୍ମାଙ୍କ ସହିତ କେମିତି, ସେ କଣ ଯିବି ନା ଯିବିନି, ଗଲେ ଭଗବାନ ଏ କାର୍ଯ୍ୟଟା ହବ କି ନାହିଁ, ସେ କାହା ଉପରେ ନିର୍ଭର କରୁଛନ୍ତି? ବର୍ତ୍ତମାନ ନିଜ ବୁଦ୍ଧି ଉପରେ ବିଚାର କରୁନାହାନ୍ତି, ବର୍ତ୍ତମାନ ଏମିତି ଗୋଟିଏ ଲୋକ ପାଇବନି, ଫ୍ୟୁ ବା 99% ବି ନାଇନ ଲୋକ ବି ପାଇବନି, 40% ଲୋକ ବି ପାଇବନି, ଯିଏ ଗୋଟେ ଚିନ୍ତା କରି ବିଚାର କରିକି ପଚାରିବା ଭଗବାନଙ୍କୁ, ପ୍ରଭୁଙ୍କୁ ପ୍ରାର୍ଥନା କରି ଯିବା କଣ କରିବା କି ଗୋଟେ ଗୋଳା ପକେଇବା, ଏସବୁ ଉଡ଼ିଗଲାଣି, ଲୋକର ବିଶ୍ୱାସ ନାହିଁ ଯେ ପରମାତ୍ମା, ସବୁ ବୁଦ୍ଧିଆ ହେଇଗଲେ, ସବୁ ବୁଦ୍ଧିଆ, ସମସ୍ତଙ୍କର ବୁଦ୍ଧି ହେଇଗଲା, ଯୋଉ ମୋବାଇଲ କମ୍ପ୍ୟୁଟର ଏଇଟା ବାହାରିଗଲା ସବୁ ହେଲେ ଆମେ ସବୁ ଜାଣିଦେଲୁ। ଆରେ ବାବା ଏସବୁ କିଛି କାମ କରିବନି ତୁମର ପ୍ରାକ୍ଟିକାଲି, ତୁମେ ଯାହା ଜାଣିଛ ତୁମ କର୍ମଫଳ ଆଗରେ ହାରିଯିବ, ତୁମେ ଏତିକି ମନେ ରଖିଥା, ତୁମର ଜାଣିବା, ତୁମର ଶୁଣିବା, ତୁମର କହିବା, ତୁମର କରିବା ସବୁକିଛି ଜିରୋ କରିଦେବ କର୍ମଫଳ। କର୍ମଫଳଟା ତ ବଡ଼ ନୁହଁ ନା, ବ୍ରହ୍ମସଂହିତାରେ ବ୍ରହ୍ମା କଣ କରେ, ଇନ୍ଦ୍ର ଗୋପଠାରୁ ତାଙ୍କ ପାଖରୁ ଲାଗିଗଲା, ଇନ୍ଦ୍ରଠାରୁ ସରି ଇନ୍ଦ୍ରଠାରୁ ଲାଗିଯାଉଛି ବ୍ରହ୍ମା ପର୍ଯ୍ୟନ୍ତ, ଆଉ ଇନ୍ଦ୍ର ଗୋପ ପର୍ଯ୍ୟନ୍ତ ସମସ୍ତଙ୍କ କର୍ମଫଳ ଗୋଟେକି ଧରୁଛି, ଆମକୁ ଛାଡ଼ିଦେବ ନା? ସେମାନେ ଭୋଜନ କରୁନାହାନ୍ତି, ସେମାନେ ବି ଡାକୁଛନ୍ତି ଭଗବାନଙ୍କୁ, କର୍ମଫଳଟାକୁ ତାଙ୍କ ସୁଖସ୍ତରେ ତାଙ୍କ ପାଖରେ ଲଗେଇ ଦିଆହଉଛି, କର୍ମଫଳଟା କେତେ ପ୍ରବଳ। ଜଣଙ୍କର ବୁଦ୍ଧିଟା ସବୁବେଳେ ଏଇ ପରମାତ୍ମାଙ୍କ ସହିତ କନେକ୍ସନ୍ ହବା ଦରକାର, କୃଷ୍ଣଙ୍କ ସହିତ, ଆଉ ସେଟା ତ କେହି କହିଦେଲେ ହବନି, ଯାହାର ତ ବୁଦ୍ଧି ତା ବୁଦ୍ଧିଟା ସବୁବେଳେ ତା ବୁଦ୍ଧିଟା ତା ମନଟା ତା ବୁଦ୍ଧିଟା ତା ପାଖକୁ, ଆଉ ଭଗବାନ କାହିଁ କହିଲେ ତେଷାମ ସତତ ଯୁକ୍ତାନମ ଭଜତମ ପ୍ରୀତିପୂର୍ବକମ ଦଦାମି ବୁଦ୍ଧି ଯୋଗମ, ମୁଁ ତାକୁ ବୁଦ୍ଧି ଦେବି, କାରଣ ଆମ ପାଖରେ ଯୋଉ ବୁଦ୍ଧି ଅଛି ସେ ବୁଦ୍ଧିର କାମ ଚଳିବ ନାହିଁ, ଏଥିରେ ଅର୍ଜୁନ କହିଦେଲେ। ପ୍ରୀତିପୂର୍ବକ ସତତ ଯୁକ୍ତ ହେଲେ, ପ୍ରୀତିପୂର୍ବକ ଭଜନ କଲେ, ମୋ ସାଙ୍ଗରେ ଯୁକ୍ତ ହେଲା ପରେ ମୁଁ ବୁଦ୍ଧି ଦେବି, ସେଇ ବୁଦ୍ଧି ଦ୍ୱାରା ହିଁ ତୁମେ ମୋତେ ପ୍ରାପ୍ତ। ତେଣୁ ଆମ ପାଖରେ ଯାହା ଜିନିଷ ଅଛି ସେଟା କେଉଁଠି ଆମେ ପାଇଛୁ ସେଟା ଆମକୁ ବିଚାର କରିବାକୁ ପଡ଼ିବ। ଯେଉଁ ବୁଦ୍ଧି ଜ୍ଞାନ ଅଛି ସେଟା କୃଷ୍ଣ ପାଖରୁ ଆସିଛି କି ମୋର ଅଭ୍ୟାସ ବଳରେ ହେଇଛି କି ବା ମୁଁ କିଛି ପଢିକି ଶୁଣିକି ଜାଣିଛି, କେଉଁଠୁ ସେଟା କୃଷ୍ଣଙ୍କୁ ଜଣା। ପ୍ରଥମ ଲେବୁଲରୁ ପ୍ରଥମ ଲେବୁଲରୁ ଉଠିକି ଯିବା ଦରକାର। ଆମେ ସବୁ ପାଠ ପଢୁଥିଲୁ, ସବୁ ମାଷ୍ଟରଙ୍କ କଥା ଥିଲୁ ନା, ଆମେ ସବୁ ଜାଣିଛୁ, ତୁମମାନଙ୍କର କଣ ସବୁ ଘୋଷା ପାଠ ପଢିକି ସବୁ କିଏ କୁଆଡେ କପି ଫପି କରି ନା ଘୋଷା ଘୋଷି କରି ଟ୍ୟୁସନ ମାଷ୍ଟର ସିଲେକ୍ସନ କରିଦେବ, ସେ ପଢିକି ସବୁ ପାସ୍ କରିଛ, ମାଷ୍ଟରଙ୍କ ତୁମେ ରହିନ, ମାଷ୍ଟରଙ୍କ ହଷ୍ଟେଲରେ ରହିନ କି ମାଷ୍ଟରଙ୍କ ମାଷ୍ଟର ଛାଟ ତୁମେ ଖାଇନ, ଆମେ ସବୁ ଖାଇଛୁ ଜାଣିଛୁ। ସାର୍ କେବେ ହେଲେ ଆମକୁ ଆଗେ ସେ କହିବେ ଫାଉଣ୍ଡେସନ କ୍ଲିୟର କର, ଯେ ମ୍ୟାଥମେଟିକ୍ସ ଫେଥମେଟିକ୍ସ ଗୁଡା ଇଏ କରିବେ, ସେ ଆଗେ କେବେ ପଢେଇବେନି, କଣ ଏଇ ଅଙ୍କଟା ଏଇଟା ଏ ଅଙ୍କଟା କଷି ଦିଅରେ କେବେ କହିବେନି, ଆଗେ ପଚାରେ କେଉଁ ଫର୍ମୁଲା ଏଇଟା ଲାଗିବ କୁହ, ଏଠି କେଉଁ କେଉଁ ଫର୍ମୁଲା ଏ ପ୍ଲସ ବି ହୋଲ୍ ସ୍କୋୟାର ଲାଗିବ କି ଏ ପ୍ଲସ ବି କ୍ୟୁ କଣ ଗୋଟେ କୁହନ୍ତି ଲାଗିବ କି କେଉଁଟା ଏଇଟା ଲାଗିବ, କେଉଁ ଫର୍ମୁଲାଟା ଲାଗିବ କୁହ, କାହିଁକି ଏଇଠି ଏ ପ୍ଲସ ବି ରହିଛି, ସେଠି ପରୀକ୍ଷା ଆସିଲା ବେଳେ 1+2 ଆସିଯିବ, ସେତେବେଳେ ତୁମ ବୁଦ୍ଧି ତୁମେ ଯଦି ଏଇ ଅଙ୍କଟା କେବଳ ପ୍ରାକ୍ଟିସ୍ କରିଥିବ ଏ ପ୍ଲସ ବି ହିସାବରେ, ସେଠି ଏ ପ୍ଲସ ବି ଜାଗାରେ ଯଦି ଅଲଗା କିଛି C+D ହେଇଗଲା ତମ ବୁଦ୍ଧି ଆଉ କାମ କରିବନି। ଟିଚର କଣ କରୁଛି, ତୁମ ବୁଦ୍ଧିଟାକୁ ସିଏ ଖୋଲି ଦଉଛି, ଫାଉଣ୍ଡେସନଟା ତୁମେ କ୍ଲିୟର କର। ଯେମିତି ଯୋଉମାନେ ଆଜି ସବୁ ବଡ଼ ବଡ଼ ସାଇନ୍ସ ସବୁ ପଢିକି ସବୁ ବଡ଼ ବଡ଼ ପୋଷ୍ଟ ପାଇଛନ୍ତି, ତାଙ୍କ ଫାଉଣ୍ଡେସନଟା କୋଉଟା ଭଲ, +2 ସାଇନ୍ସଟା ଭଲ, ମେଟ୍ରିକରେ ତାଙ୍କ ଫାଉଣ୍ଡେସନଟା କୋଉଟା ଭଲ, ମ୍ୟାଥମେଟିକ୍ସ ସାଇନ୍ସଟା ଭଲ, ଫାଉଣ୍ଡେସନ ଭଲ ଅଛି, କ୍ଲିୟର ଅଛି ନା, ତେଣୁ ସେ +2 ସାଇନ୍ସ ପଢିବ, BSc ପଢିବ, ତାପରେ ସେ ତାକୁ ପଳାଇଯିବ ଉପର ଲେବୁଲ। ଆଉ ତୁମେ ଗୋଟେ ଆର୍ଟସ ପିଲାକୁ ତାର ପାଠ ନାହିଁ, ତାକୁ ତୁମେ କହିବ ସବୁ ସାଇନ୍ସ ପଢିବ, ସେ ଠେଲି ଘୋଷରି ହେଇକି ଗଦ ଭଳିଆ ଖାଲି ଟାଣି ଟୁଣିକି 30 ମାର୍କ ରଖି ଦେଇ କଣ ନା ମୁଁ +2 ପାସ୍ କରିଗଲି, ତାର ଫାଉଣ୍ଡେସନ କ୍ଲିୟର ଅଛି, କ୍ଲିୟର ନାହିଁ, ସେଟା ସ୍ପିରିଚୁଆଲ ଲାଇଫ୍ର ଫାଉଣ୍ଡେସନ କ୍ଲିୟରଟା ଦରକାର। ଏଠି ତ ବୁଦ୍ଧି କିଛି ବୁଦ୍ଧି ବଳ ଏଟା ଗୋଟେ ଅଲଗା ଲାଇନ, ଏଟା ପୁରା ସ୍ୱତନ୍ତ୍ର ଭଗବାନଙ୍କ କୃପାର କଥାଟା, ଏଟା କେମିତି କାର୍ଯ୍ୟ ହବ, ମୁକମ କରୁଥିବା ଚାଲ ପଙ୍ଗୁ ଲଙ୍ଗୟନ୍ତି ଗିରି, ୟତ୍କୃପାସ୍ତମ ବନ୍ଦେ ପ୍ରଭାନନ୍ଦ ମାଧବ, ତାଙ୍କ କୃପାଟା ଏଭଳିଆ ଜିନିଷ, କଣ ଅସମ୍ଭବ ହେଇଯିବ, କାହା କଣ କରିଦେବେ, କେମିତି କଣ ବଦଳିଯିବ, ଏଇଠି କଣ ବୁଦ୍ଧି ଖର୍ଚ୍ଚ କରିବା, ଏଠି ନିଜର କୌଣସି ବୁଦ୍ଧି ବିଚାର ବିବେକ କିଛି କାମ କରିବନି, କର୍ମଫଳ ତୁମର ଅଛି ବହୁତ, ଯେତେ ତୁମେ ଚତୁର ହେଇତ ଯାହା କୁକୁଡ଼ା ଘୁରିଯିବ ସାଙ୍ଗେ ସାଙ୍ଗେ ପଟନେ ସରିଯିବ। ଆମର କଣ ସରଳ ରାସ୍ତା ଦିଆଗଲା, କଣ ତୁମେ ମାନିକି ଚାଲ, ସାଧୁଗୁରୁଙ୍କର ଆଦେଶ ଆଚାର୍ଯ୍ୟମାନଙ୍କର ପରମ୍ପରା ତୁମେ ମାନିକି ଚାଲ, ଯେମିତି କାଲି 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 ପରଦିନ କଥା ହୁଅନ୍ତି ଅନୁଗତ୍ୟ ଯୋଉ ଜିନିଷ ରହିଛି ତାଦ୍ଵାରା କଣ ହବ, ତୁମ ବୁଦ୍ଧିରେ ସବୁବେଳେ ରହିଲା କଣ ଅଧୀନ, ଆଉ ଗୁଣର ଅଧୀନ ରହିବନି, ତୁମ ବୁଦ୍ଧି ଆଉ ଜଣଙ୍କ ପରିସର ନିର୍ଭର କରିବ, ବୁଦ୍ଧିରେ ଯୋଉ ମନର ବୁଦ୍ଧିରେ ଯୋଉ ସ୍ୱଭାବଟା ରହିଛି ସବୁବେଳେ ଗୋଟେ କଣ ସଂକଳ୍ପ ବିକଳ୍ପ ସଂକଳ୍ପ ବିକଳ୍ପ କରିବା, ସେଟାକୁ ବନ୍ଦ କରାହଉଛି ଆଉ ଜଣଙ୍କ ଗୁରୁ ବୈଷ୍ଣବଙ୍କ ବୁଦ୍ଧି ଦ୍ଵାରା ଯିବା, କାହିଁକିନା ଆମର ସବୁବେଳେ ଜୀବନର ଦିଟା ବିଚାର ରହିଲା, ଗୋଟେ ବିଚାର କଣ ରହିଲା ତା ସବୁବେଳେ ପଛ କଡ଼କୁ ପଛ ସାଇଡ୍ରୁ କଣ କିଏ ରହୁଛି କର୍ମଫଳ, କର୍ମଫଳ ହିସାବରେ ବୁଦ୍ଧି ଆସୁଛି, କିନ୍ତୁ ସେ ଗୋଟେ ଜିନିଷ ଦେଖିପାରୁନି, କୋଉଟାକୁ ଦେଖିପାରୁନି, କର୍ମଫଳଟାକୁ ଦେଖିପାରୁନି, ତା ପାଖକୁ ଯୋଉ ବୁଦ୍ଧିଟା ଆସୁଛି ସେଟାକୁ ଦେଖୁଛି, କର୍ମଫଳଟା କଣ ଜାଣିପାରୁଛି, ଏ ବୁଦ୍ଧିଟା କେମିତି ଆସିଲା ମୋର ସେଟା ତାକୁ ଜଣାପଡ଼ୁନି, ମତେ କାହିଁକି ଏଭଳିଆ ବୁଦ୍ଧି ଆସୁଛି ତାକୁ ସେଟା ଜଣାପଡ଼ୁନି, ତାକୁ ଜଣାପଡୁଛି କେଉଁଟା କେବଳ ବୁଦ୍ଧିଟା ଯୋଉ ଆସିକି ପହଞ୍ଚିବ ଏଇଟା କରିଦେଲେ ମୋର ଭଲ ହବ, କିନ୍ତୁ ପଛରେ ଯୋଉ କର୍ମଫଳ ଅଛି ସେ କର୍ମ କଲା ପରେ ତାର ପରିଣତିଟା କଣ ହବ ଯିବୁ ଜଣାପଡ଼ୁନି, ତା ବୁଦ୍ଧିଟାକୁ ଶୁଦ୍ଧ ବୁଦ୍ଧି କୁହାଯାଏ ନା, ସେ ବୁଦ୍ଧିଟା ଶୁଦ୍ଧ ବୁଦ୍ଧି ନୁହେଁ, ସେଟା ସ୍ପିରିଚୁଆଲ ଲାଇଫରେ କିଛି ଲାଗିପାରିବନି, ବିଲକୁଲ ହେଲ୍ପଫୁଲ ନୁହେଁ, ସେଥିପାଇଁ ଆମକୁ କେବଳ ଫଲୋ କରିକି କେବଳ ସାଧୁଗୁରୁ ବୈଷ୍ଣବଙ୍କୁ ଉପରେ ବିଶ୍ୱାସ କରିକି ଅନୁସରଣ କରିକି ପ୍ରାର୍ଥନା ବାରମ୍ବାର ବାରମ୍ବାର ପ୍ରାର୍ଥନା, ଛୋଟ ପିଲାମାନେ ସବୁ ଛୋଟ ପିଲାବେଳୁ ଆମେ ସବୁ ଦେଖିଛୁ ସବୁ ବିଭିନ୍ନ ପ୍ରାର୍ଥନା, ପରମାତ୍ମା କେମିତି ସବୁ ଇଏ କରନ୍ତି, ସେ ସବୁ ମୁଁ ଛୋଟବେଳେ ଦେଖିଛି, ଆମର ମା ମାନେ ସବୁ ସେମିତି କରନ୍ତି, ଗୋଟେ କୁଆଟା ଆସି କା 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 ହୁଏନି, କୁଆ ମାନେ ସବୁ କୁଆ ମାନେ ବସିବେ କଣ ଜାଣିବେ, ନାଇଁ କିଏ ଆସିବେ ବୋଲି ସେମିତି ଜାଣିବେନି, ସେ ଚାଉଳ ଥୋଇବେ ତିନିଟା ଦିଟା ତିନିଟା ଚାଉଳ ଥୋଇବେ, ଏଇଟା ଭୋକିଲା ଯୋଗୁ କୁଆ କା କା ହଉଛି କି ତା ଛୁଆ ମରିଛି କି କଣ ହଉଛି, ଚାଉଳ ଥୋଇବେ, ମନର ମାମୁଁ ଆସିବ କି ମୋ କିଏ ସ୍ୱାମୀ ଆସିବ କି ମୋ ଗୋଟେ ଆସିବ କିଏ ଆସିବ, ତାର କୁଆଟା ଖୋପ ଯୋଉଟା ଖୋପ ମାରି ଖାଇବ ସେ ଜାଣିଦେବେ, ଏଇଟା ଦେଖ ଗୋଟେ ଲୋକର ପରମାତ୍ମା ପ୍ରତି କେମିତି ବିଶ୍ୱାସ ଥିଲା, ସମସ୍ତେ ବୁଦ୍ଧି ଧର ଚାଲୁନଥିଲେ, ବର୍ତ୍ତମାନ ଏଇ ଜଣେ ସବୁ ବୁଦ୍ଧିଆ ହେଇକି ମରୁଛନ୍ତି, ସବୁ ମରୁଛନ୍ତି, ସେ କର୍ମୀ ମରୁଛି ଭକ୍ତ ହି ମରୁଛି ସବୁ ମରୁଛନ୍ତି, ଯୋଗୀ ହି ମରିଲା ଜ୍ଞାନୀ ହି ମରିଲା ସବୁ ମରିଗଲେ ବୁଦ୍ଧିଆ ହେଇକି, ଚାଲାକ ସବୁ ଗୋଟେ କହୁଛନ୍ତି ଅତି ଚତୁର ସେ କଣ କରେ ବିଷ୍ଠା କୁଆ ଅତି ଚତୁର ସେ ବିଷ୍ଠା ଖାଉଛି, ସବୁଗୁଡା ଚାଲାକ ହେଇଗଲେ ବର୍ତ୍ତମାନ, କାହାର ଗୋଟେ ବିଶ୍ୱାସ ନାହିଁ, ସରଳତା ନାହିଁ, ନିର୍ଭରତା ନାହିଁ, ସବୁ ନିଜ ନିଜ ଭାରି ଚାଲାକ, ଆରେ ଚାଲାକରେ ତୁମ ହୃଦୟରେ ପରମାତ୍ମା ଅଛନ୍ତି, ଦେଖ ଗାଁ ଗହଳି ଲୋକମାନେ ସବୁ କଣ କରୁଥିଲେ, ଏ ଯୋଉ ସବୁ ଯିବେ କଚେରୀ ପଚେରୀ ତାଙ୍କର ସବୁ କୋର୍ଟ କେସ୍ ଥିବ କି କୁଆଡେ ଗୋଟେ ବାହାରିକି ଯାଉଥିବେ, ଭାରି ଭାରି ଗଲାବେଳକୁ କିଏ ଗୋଟେ କଳସୀ ଧରିକି ଆସୁଥିବ ଖାଲି କଳସୀ ଧରିକି କଣ କହିବେ, କହିବେ ଆଜି କାମ ହବନି, ଅଶୁଭ ହବନି, ତାଙ୍କୁ କିଏ ଜଣେଇଦେଲା, ପରମାତ୍ମା ଜଣେଇଦେଲା, ବିରାଟଟା ଥିବ ବିରାଟଟା ଆଗରେ ଚାଲିବ, ଲୋକ ଜାଣିଦେବେ ଆଜି କାମଟା ହବନି, ଫେରିଲା ବେଳକୁ ଗଲାବେଳେ ଦେଖିଥିଲି ସେ କଳା ବିରାଟଟା ଗଲା ଏବେଟା, ଆଉ ପରମାତ୍ମା ବି ସାହାଯ୍ୟ କରୁଛନ୍ତି, ଲୋକ ଜାଣିଦେଉଥିଲେ ନା, ଆଉ ତାଙ୍କର ସେଟା ବିଶ୍ୱାସ ଥିଲା, ବର୍ତ୍ତମାନ ମଣିଷ କାହାକୁ ବିଶ୍ୱାସ କରିବେ, ସେ କହୁଛି ମୁଁ ଯେତିକି ଜାଣିଛି ମୋ ବୋଧରେ ମୋ ବୁଦ୍ଧିକି ଭଗବାନ ନେବେ ବିକିକି ମୁଁ ଭଗବାନଙ୍କୁ ପାଠ ପଢେଇବି, ଆଉ ବର୍ତ୍ତମାନ ସେ ହଉଛି ନା କଣ, ବର୍ତ୍ତମାନ ଭକ୍ତ ଭଗବାନ ପାଠ ପଢଉଛି, ତାର ଏତେ ବୁଦ୍ଧି ସେ ହଉଛି ମୁଁ ବର୍ତ୍ତମାନ ସବୁ କିଛି ଜାଣିଛି, ଆରେ ବାବା ତୁମେ ଜାଣିନ ଯାହା ସବୁ କରୁଛ ସବୁ ଭୌତିକ ବୁଦ୍ଧି, ଏଇଟା କିଛି ପାଞ୍ଚ ପଇସାରେ କାମରେ ଲାଗିବନି, କାରଣ ଏଠି ଏ ଯାହା ସବୁ ମୁଣ୍ଡ ଭିତରେ ରହିଛି ଏଇଟା ସେ ଜଗତରେ କିଛି ପାଞ୍ଚ ପଇସାରେ କାମରେ ଲାଗିବନି, ସେଠି ସେ ବୁଦ୍ଧି ଦରକାର, ଏ ବୁଦ୍ଧି କିଛି ଲାଗି ଏଠି ଏଠି ସବୁ ଭୋଗ ବୁଦ୍ଧି ଭୋଗ ଶରୀର ସବୁ ପ୍ରାକୃତ ସବୁ ପ୍ରାକୃତ ସେ ସବୁ ଅପ୍ରାକୃତ, ଯେହେତୁ ଆମେ ଏ ସ୍ୱର ବନ୍ଧନ ଯାଇପାରିବାନି, ଏ ପ୍ରାକୃତ ଭୂମିକାରେ ଆମେ କିଛି କରୁଛେ ଆଉ ଭଗବାନ ବି ସେଟାକୁ ସ୍ୱୀକାର କରୁଛନ୍ତି, ସେ ଅବସ୍ଥାରେ ଜୀବ କଣ କରିପାରେ, ଜୀବ କେବଳ ଏଇ ଶୁଦ୍ଧ ହେଇପାରିବ ଆଉ କିଛି ନାହିଁ, ଆମେ ଯେତେ ଯାହା କରୁଛେ ବଡ ହବା ପାଇଁ ନୁହେଁ, ପୁରା ଏଟା ପୁରା ଏ ଖରାପ ଆଇଡିଆ, ଆଉ ଏଟା ସିଦ୍ଧାନ୍ତ ବିଲକୁଲ ନୁହେଁ, ଜୀବ ଗୋସ୍ୱାମୀ ବାରମ୍ବାର କହିଛନ୍ତି ତାଙ୍କ ସନ୍ଦର୍ଭ ମାନଙ୍କରେ, ଶୁଦ୍ଧ ସତ୍ତ ଅବସ୍ଥା ଆସିବା ପାଇଁ ଚିତ୍ତଟାକୁ ନିର୍ମଳ କରିବା ପାଇଁ ଭକ୍ତି ଯୋଗରେ ଯେତେ ପ୍ରକାର ପ୍ରୋସେସ ସବୁ ଅଛି ଆମେ ଚଲେଇଛି, ଏଇଟାକୁ ଆମେ ଭାବୁଛେ ମୁଁ ଗୋଟେ ମହାନ ନାଇଁ, ଶୁଦ୍ଧ ସତ୍ତ୍ୱ ଅବସ୍ଥା ଆସିଲା ପରେ ଗୋଟେ ଜୀବର କ୍ୟାପେବୁଲ ହୁଏ, ସକ୍ଷମ ହୁଏ ଭଗବାନଙ୍କର କୃପାଟାକୁ ଧାରଣ କରିବା ପାଇଁ, ତାର ପାତ୍ରତା ଆସିଲା। ସେଥିପାଇଁ ଏତେ ପ୍ରକାର ଆମେ ଚାଲିଛି ସାଧାରଣ ଭଜନ, ଏତେ ସେବା, ଏତେ ସମର୍ପଣ, ଏତେ କେବଳ କ୍ଲିନ୍ନେସ ପାଇଁ। ତାର କେତେ ମହିଳା ଅଛି ତୁମେ ଚିନ୍ତା କର, ଦେଖ ଯେତେ ଏତେ ସାଧନ ଯୋଉ କରାଯାଉଛି, ଏତେ ବ୍ୟାକୁଳତା ଆମେ ପଢାଯାଉଛି, ସବୁ କିଛି କରାଯାଉଛି ଭଗବାନଙ୍କୁ ପାଇବାର, କେବଳ ଗୋଟେ ଗୋଟେ ସ୍ଥାନକୁ ଆସିବା ପାଇଁ। କାରଣ ପ୍ରେମକୁ ଧାରଣ କରିବାକୁ ହେଲେ, ଭଗବାନଙ୍କର ଭକ୍ତିକୁ ଧାରଣ କରିବାକୁ ହେଲେ, ତାର ଭଗବାନଙ୍କର ଭକ୍ତି କେଉଁଥିରେ ରହିବେ? ଯେମିତି ଗୁରୁଦେବ କୁହନ୍ତି ସିଙ୍ଗିନୀର କ୍ଷୀର ସେଟା କେଉଁଥିରେ ରହିବ? ସେ କେବଳ ସୁନା ପାତ୍ର ରହିବ, ଅଲଗା ପାତ୍ର ରହିପାରିବନି, ଫାଟିଯିବ। ସିଂହର ସ୍ତ୍ରୀ ଯୋଉ ସିଙ୍ଗିନୀ, ସିଙ୍ଗିନୀର କ୍ଷୀରଟାକୁ ତୁମେ କୋଉ ମାଟି ପାତ୍ର ରଖିପାରିବେ ନା ଅଲଗା ପାତ୍ର ରଖିପାରିବେ, ଫାଟିଯିବ। ତାକୁ ପତ୍ର ଦରକାର, ସ୍ୱର୍ଣ୍ଣ ପାତ୍ର ଦରକାର। ଏ ଯେ ଭଗବାନଙ୍କର କୃପା ସେ କେଉଁଠି ରହିବ? କେବଳ ଶୁଦ୍ଧ ସତ୍ତ୍ୱ ଯାହାର ହୃଦୟ, ଆଉ ସେ ଶୁଦ୍ଧ ସତ୍ତ୍ୱ ହୃଦୟରେ ବି ରହିପାରିବେନି ପ୍ରେମ ସତ୍ତ୍ୱଟା, ସେ ନୁହେଁ। ଶୁଦ୍ଧ ସତ୍ତ୍ୱ ହେଇଗଲା ପରେ ତାର କଣ ହେଇଗଲା? ସେ ବର୍ତ୍ତମାନ ପାତ୍ରତା ତାର ତିଆରି ହେଇଗଲା, ସେ ଭଗବାନଙ୍କର ଶକ୍ତି ଆସିଲା ପରେ ସେ ଶୁଦ୍ଧ ସତ୍ତ୍ୱରେ ତାର ମନ, ଇନ୍ଦ୍ରିୟ, ଚିତ୍ତବୃତ୍ତିକୁ ସବୁ ତାଦାତ୍ମିକ ଶକ୍ତି ଦେବେ, ପ୍ରବେଶ କରିଯିବ। ଯେମିତି ଉଦାହରଣ ଗୋଟେ ଦେଖୁନ, ଚୁମ୍ବକଟା, ଲୁହାଟା, ଲୁହାଟା କ୍ଲିନ୍ ଅଛି, ରଷ୍ଟ ଫ୍ରି ଅଛି, ଜଙ୍କ ଫ୍ରି ଅଛି। ଚୁମ୍ବକଟା ଲାଗିଗଲା ମାନେ ତା ସାଙ୍ଗରେ ସେ ତାକୁ ଚୁମ୍ବକ କରିଦବ, ଚୁମ୍ବକଟା ବାହାର କରିନେ ଯଦି ସେ ଲୁହାଟା ସେ ଟାଣି ତା ଶକ୍ତିରକୁ ସେ ଗ୍ରହଣ କରିଦେଲା, ବର୍ତ୍ତମାନ କଣ ହେଇଗଲା? ଚୁମ୍ବକ ହେଇଗଲା। ଶୁଦ୍ଧ ସତ୍ତ୍ୱ ସ୍ତରକୁ ଗଲା ପରେ ସତମ ବିଶୁଦ୍ଧମ ବସୁଦେବ ସବ୍ଦିତମ, ଶିବଜୀ ଶିଖ ବସୁଦେବ ସ୍ତର। ହଁ ସତୀ ପଚାରୁଛନ୍ତି ନା, କଣ ତୁମେ ଚକ୍ରଦାସୀ କନ୍ଭରସେସନ ଲେଖୁଛନ୍ତି, କହୁଛନ୍ତି ତୁମେ ଯାଉନି ବୋଲି, କହିଲା କାହିଁ ଯିବିନି, ନା ଏମିତି ଏମିତି କଥା, ତୁମର ପିତା ଏମିତି ଏମିତିଆ, ନା ମୋ ବାପାଙ୍କର ଦୋଷ ଦେଖୁଛି, ତୁମ ନିଜ ଦୋଷ ଦେଖୁ ନା, ତୁମେ କିନ୍ତୁ ଗୋଟେ ଗୁରୁଜନକୁ ସମ୍ମାନ ଦେଲଣି, ତୁମେ ଦେବଦେବ ହେଇକି ପ୍ରଣାମ କାହିଁ କଲନି? ତା ତୁମର ତ ଅଭିମାନ ନାହିଁ, ତୁମେ ତ ସେମିତି ହେଲା, ସେମିତିଆ ନୁହଁ, ମୁଁ ଜାଣିଛି ଶ୍ୱଶୁର ପିତା ଭଳିଆ। ସେଠି ସେ କହୁଛନ୍ତି ସତ୍ୟମ ବିଶୁଦ୍ଧମ ସୁଦୈବ ସତ୍ୟତମ, ସେ ମନସା ବିଧିଗତ ସେ ଶ୍ଳୋକରେ ସେ କହିଲେ ମୁଁ ସବୁବେଳେ ପ୍ରତି ଜୀବକୁ ପ୍ରଣାମ କରୁଛି, ମୁଁ ସବୁବେଳେ ବାସୁଦେବଙ୍କୁ ପ୍ରଣାମ କରୁଛି, କାରଣ ମୁଁ ଶୁଦ୍ଧ ସତ୍ତ୍ୱ ସ୍ତର ଅଛି, ବସୁଦେବ ସ୍ତର, ବସୁଦେବ ସ୍ତର ସବୁବେଳେ ଭଗବାନଙ୍କୁ ପ୍ରଣାମ ପ୍ରତି ଜୀବକୁ। ତା ମୁଁ ଯେତେବେଳେ ଭଗବାନଙ୍କୁ ପ୍ରଣାମ କରୁଛି ତା ଦ୍ୱାରା ତୁମର ବାପାର ପ୍ରଣାମ ବି ହେଇଯାଇଛି। ବାପା ଯେହେତୁ ଦେହ ଅଭିମାନୀ, ସେ କଣ ଭାବୁଛନ୍ତି ମୋତେ କାହିଁ ପ୍ରଣାମ କଲାନି? ଆରେ ମୁଁ ବସୁଦେବ ସ୍ତରରେ ଥିଲି, ସେ ସ୍ତର ତାଦାତ୍ମିକ ଏଇ ଭଗବାନଙ୍କର କୃପା ଶକ୍ତିଟା ନିଷେଣ୍ଡ ହବ ଆସିବ। ଆମେ ଏତେ ଯୋଉ ସେବା ସମର୍ପଣ ସବୁ କରୁଛେ, ଆମ ହୃଦୟ ଭିତରେ ଅନାଦିକାଳରୁ ସଞ୍ଚିତ ଏ ଯୋଉ ଗୁଣର ପ୍ରକ୍ରିୟା, ଗୁଣର ସ୍ୱଭାବ, ରାଗ ଦ୍ୱେଷ, କାମ କ୍ରୋଧ, ଆକୁ ସବୁ ବିଦୂରିତ କରି କେମିତି କୃଷ୍ଣ ଉନ୍ମୁଖ ହବା, ଶ୍ରବଣ କୀର୍ତ୍ତନ ସବୁ ଚାଲିଛି, ଏଣେ ଭଗବାନଙ୍କ ପ୍ରାର୍ଥନା ଚାଲିଛି, ସାଧୁଗୁରୁଙ୍କର କୃପା, ଏହାଦ୍ୱାରା ଆମେ ଶୁଦ୍ଧ ସତ୍ତ୍ୱ ସ୍ତରକୁ ଯିବା। ସେଇଠି କୃଷ୍ଣଙ୍କ ପାଖରୁ ଯୋଉ ଅନାଦିକାଳରୁ ଯୋଉ ଭଗବାନ ଜୀବକୁ କୃପା କରିବା ପାଇଁ ଯୋଉ କୃପା ଶକ୍ତି ଆସୁଛନ୍ତି ରାଧାରାଣୀଙ୍କ ପାଖରୁ, ସେ ସାଧକ ମାଧ୍ୟମରେ ହୃଦୟ ଆସିକି ପ୍ରବେଶ କରିବ, ପ୍ରବେଶ କଲେ ସେ ହୃଦୟରେ ଯୋଉ ଶୁଦ୍ଧ ସତ୍ତ୍ୱ ସ୍ଥିତିଟା ରହିଛି, ସେ ବର୍ତ୍ତମାନ ତାଦାତ୍ମିକ ଶକ୍ତି ପ୍ରାପ୍ତ ହେଲା। ତଦ ଆତ୍ମିକା କୃପା ଶକ୍ତିର ଆତ୍ମିକା ଭଗବାନଙ୍କର ଯୋଉ ଧର୍ମ, ସେ ଧର୍ମ ଗୁଡାକ କଣ ଭଗବାନଙ୍କର ଯୋଉ ଗୁଣ, ଯୋଉ ସ୍ୱଭାବ, ବୈକୁଣ୍ଠ ବା ସେମାନଙ୍କ ଯୋଉ ସ୍ୱଭାବ, ସେଇ ଜିନିଷଟା ହେଇଯିବ। ଆଉ ସେଟା ଆର୍ଟିଫିସିଆଲ ଗୋଟେ କେମିତି, ଟ୍ରେନିଂ କଣ ତୁମେ ଦେଖେ ତାଙ୍କୁ କରିବ, ଯୋଉ ଟ୍ରେନିଂଟା ଗୋଟେ ଆମକୁ ଟ୍ରେନିଂ ଦେବା, ଟ୍ରେନିଂ ଦେଇ କଣ ତାକୁ କଣ କରିବ, ଟ୍ରେନିଂ ଦେବ ତୁମକୁ ଡିସିପ୍ଲିନ କରିବା ପାଇଁ, ସାଧନ କରିବା ପାଇଁ, ଏଇଟା କର, ଏଇଟା କର, ଏଇଟା କର, ଏଇଟା କର, ଏ ନା ଏ ଟ୍ରେନିଂଟା ଏଇଥିପାଇଁ ନା ଆଉ ସେଇଟା ତ ସେଟା ଗୋଟେ ସେ ଲେଖିଲେନି ମହାଗୁଣ ମହାଗୁଣ ଗୁଣ ସବୁ ବୈଷ୍ଣବ ଶରୀରେ, କୃଷ୍ଣ ଭକ୍ତରେ କୃଷ୍ଣର ଗୁଣ ସକଲି ସଞ୍ଚାରେ, ସର୍ବ ମହାଗୁଣ ଗଣ ବୈଷ୍ଣବ ଶରୀରେ, ବୈଷ୍ଣବ ଶରୀରରେ ସର୍ବ ମହାଗୁଣ ଗୁଣ ଥାଏ। କେମିତି ସେଟା ଥାଏ ସେଇଠି ଏଇ ପଦରେ ଦିଆ ହେଇଗଲା ଇଣ୍ଡିକେସନ, ଏଇ ପଦରେ ଦିଆ ହେଇଗଲା ଯେ କୃପାଟା କେମିତି ଡିସେଣ୍ଡ ହୁଏ। କୃଷ୍ଣ ଭକ୍ତେର କୃଷ୍ଣର ଗୁଣ, କୃଷ୍ଣଙ୍କର ଯେ ଶୁଦ୍ଧ ଭକ୍ତ ତାଙ୍କର କୃଷ୍ଣଙ୍କର ସମସ୍ତ ଗୁଣ ଅଛି, ସକଲି ସଞ୍ଚାର ସଞ୍ଚାରଣ ତାଦାତ୍ମିକ ହେଇଯିବ ଆସିବ। ଆମେ କଣ ଆମେ ତ ବୁଝିନେ ବୁଦ୍ଧିଆ, ଆମେ ବୁଦ୍ଧିଆ ଭାବୁଛୁ ମୁଁ ଜାଣିଦେଲି ପଢିଦେଲି ମୁଁ କହିଦେଉଛି ମୁଁ ବହୁତ କିଛି ଜାଣିଦେଇଛି ବହୁତ, ଆରେ ବାବା ତ ଯାହା ଜାଣିଛ ତୁମେ ସ୍ଥିତି କ'ଣ? ଶୁଦ୍ଧସତ୍ତ୍ୱ ସ୍ଥିତିକି ନଗଲା ମାନେ ସେ ପ୍ରାକୃତ ସ୍ଥିତିରେ ଆମେ ରହିଛେ। ପ୍ରାକୃତ ସ୍ଥିତିରେ ସେ ଭକ୍ତି କଲେ ବି ସେ ଗୁଣାତୀତ ଭକ୍ତି ହେଇନି, ସେ ଗୁଣଯୁକ୍ତ ଭକ୍ତି, ସେଥିରେ ନିର୍ମଳ ପ୍ରେମଟା ହେଇଥିବ ପ୍ରାପ୍ତି ହେଇପାରିବେ। ସେଥିରେ ଶୁଦ୍ଧ ପ୍ରେମ ସବୁବେଳେ କୃଷ୍ଣଙ୍କ ଚିନ୍ତନ, କୃଷ୍ଣଙ୍କ ସୁଖ ଚିନ୍ତନ ସେହିପାରିବ। ସେ ସ୍ତର ନଗଲା ପର୍ଯ୍ୟନ୍ତ କରମ ଫଳଟା ରହିଛି ଆଉ, ପ୍ରାରବ୍ଧଟା ରହିଛି ନା, ପ୍ରାରବ୍ଧଟା ପ୍ରାରବ୍ଧ ବହୁତ ବଳବାନ ନା ହବ। ସେ ସ୍ତରକୁ ଜଣେ ଗଲା ପରେ ଯାଇ ପ୍ରାରବ୍ଧ ଖଣ୍ଡନ ହବ। ଶରଣାଗତି ରଥନା ଶରଣ ପୂର୍ଣ୍ଣ ଶରଣ ନାମ ପ୍ରଭୁଙ୍କର ପୂର୍ଣ୍ଣ ଶରଣଗତ ନହେଲେ କେମିତି ହବ? ତେଣୁ ଏଇ କଥାଟା ଏଇଠୁ ଆମେ ଆସିଥିଲେ ଯେ ଭଗବାନ ଏତେ ପ୍ରତିବନ୍ଧକ ଥିଲା, କିନ୍ତୁ ଭଗବାନ କୃଷ୍ଣ କହୁଛନ୍ତି ତୁମେ ଯାଅ, ତୁମର କିଛି ଅସୁବିଧା ହବନି। ସେତୁକୁ ସତ ଭଗବାନଙ୍କ କୃପା ଆଶୀର୍ବାଦ ପାଇଗଲା ପରେ ସେମାନେ ଫେରିଲେ କେଉଁଠିକୁ? ଯଜ୍ଞସ୍ଥଳକୁ ବା ଗୃହକୁ ଫେରିଲା ପରେ ସ୍ୱାମୀମାନେ ଆଦରର ସହିତ ଯଜ୍ଞସ୍ଥଳକୁ ନେଲେ, ଯଜ୍ଞ ସମାପନ କଲେ। ଇଏ ହେଲା ଭଗବାନଙ୍କର କୃପା। ଅସମ୍ଭବ ବୋଲି କିଛି ଗୋଟେ ଶବ୍ଦ ନାହିଁ, ଆଉ ସେଥିରେ ବୁଦ୍ଧି କିଛି ଖର୍ଚ୍ଚ କରିହବନି। ସ୍ପିରିଚୁଆଲ ଜିନିଷରେ କିଛି ବୁଦ୍ଧି ଖର୍ଚ୍ଚ କରାଯାଏ, କେବଳ ନିର୍ଭର କରାଯାଏ, ସବୁବେଳେ ପରମାତ୍ମାଙ୍କ ଉପରେ କୃଷ୍ଣଙ୍କ ଉପରେ ବିଶ୍ୱାସ କରାଯାଏ, ଭରସା କରାଯାଏ, ପ୍ରାର୍ଥନା କରାଯାଏ। ଏ ହେଉଛି ଜୀବନ। ତାଙ୍କ ପାଖରେ ଯଦି କିଛି ଶୁଦ୍ଧ ବୁଦ୍ଧି ଆସିବ ତା ନହେଲେ ଜୀବ କିଛି କରିପାରିବ ନା, ନିଜ ବୁଦ୍ଧି ଦ୍ୱାରା ସେ ସବୁବେଳେ ଠୋକର ଖାଇବ। ତତ୍ରିକା ବିଦ୍ରୁତା ଭରତାମ ଭଗବନ୍ତମ ଯଥାଶ୍ରୁତମ ହୃଦପଗୁହ ବିଜୌ ହୋ ଦେହ କର୍ମାନୁବନ୍ଦନମ। ଏମାନେ ଯାଇକି ପଳେଇ ଆସିଲେ, କୋଉମାନେ? ଯଜ୍ଞପତି ମାନେ ଯାଇଥିଲେ କୃଷ୍ଣ ସହିତ। କୃଷ୍ଣ ତାଙ୍କୁ କହିଲେ ନା ତୁମେ ଯାଅ, ବିରହରେ ରହିଲେ ବା ଦୁଃଖରେ ଦୂରରେ ରହିଲେ ସ୍ମରଣ ଅଧିକ ହବ, ଚିନ୍ତନ ଅଧିକ ହବ, ତୁମେ ଯାଅ। ସେମାନେ ପଳେଇ ଆସିଲେ, ଆଉ ତୁମକୁ କେହି ଦ୍ୱେଷ କରିବେନି, ତୁମର ଦୋଷ ଦେଖିବେନି, ତାହିଁ ସତ୍ୟ ହେଲା। ଆଉ ଗୋଟେ ଘଟଣା ଏଠି କହୁଛନ୍ତି ସୁଖଦେବ ଗୋସ୍ୱାମୀ। ସେହି ସମୟରେ ସେଠାରେ ଏକ ବ୍ରାହ୍ମଣୀ ପୂର୍ବରୁ ନିଜ ପତି ଦ୍ୱାରା ଗୃହେ ଆବଦ୍ଧ ହେବା ଫଳରେ କୃଷ୍ଣଙ୍କ ନିକଟକୁ ଯାଇପାରିନଥିଲେ। ସେ କୃଷ୍ଣଙ୍କର ଯେଭଳି ପୂର୍ବରୁ ରୂପ ଶ୍ରବଣ କରିଥିଲେ, ସେହି ରୂପକୁ ମନେ ମନେ ଆଲିଙ୍ଗନ କରି କର୍ମବନ୍ଧନ ସ୍ୱରୂପ ଦେହ ପରିତ୍ୟାଗ ପୂର୍ବକ ଚୈତନ୍ୟ ଦ୍ୱାରା ଭଗବାନଙ୍କୁ ପ୍ରାପ୍ତ ହେଲେ। ଚେତନା ଦ୍ୱାରା ଭଗବାନଙ୍କୁ ପ୍ରାପ୍ତ ହେଲେ। ଇଏ ଯୋଗମୟ ଆଉ ଗୋଟେ ଲୀଳା କଲେ, ଇଏ ଯାଇକି ଭଗବାନଙ୍କୁ ଦର୍ଶନ କରିକି ସାକ୍ଷାତ ପଳେଇ ଆସିଲେ। କିନ୍ତୁ ଜଣେ ଯୋଗ୍ୟ ପତ୍ନୀ ଥିଲେ, ଜଣେ ବ୍ରାହ୍ମଣୀ ଥିଲେ, ଯାହାଙ୍କୁ ତାଙ୍କ ପତି ଆଉ ଛାଡ଼ିଲେନି। ତୁମେ କୃଷ୍ଣଙ୍କ ପାଖକୁ ଯାଇପାରିବନି, କାହିଁକି ଯିବ? ମୁଁ ପତି ଜୀବର ଏଇ ଯୋଉ ଗୋଟେ ଅଭିମାନ ରହେ ନା, ଆମେ ପତି, ଆମେ ପୁତ୍ର, ଆମେ କର୍ତ୍ତା, ଆମେ ଭର୍ତ୍ତା, ଆମେ ପାଲୟିତ, ଆମର ଦେହ ଗେହ ସଂସାର ବନିତ, ମୁଁ ମୋର ପୁତ୍ର, ମୋର ସ୍ତ୍ରୀ, ମୁଁ ପତି, ମୁଁ ପୋଷଣ କରୁଛି, ମୋର ଏଇଟା ନା। ଅହଂ ମହାପୁରୁଷ ପାଇଁ ଅହଙ୍ଗ ଅହଙ୍ଗ ଲଗାଉଛନ୍ତି ନା, ନାହଙ୍ଗ ବିପ୍ର, ନାହଙ୍ଗ ନରପତି, ନାହଙ୍ଗ ନାହଙ୍ଗ ନାହଙ୍ଗ। ଦେହ ମିଳିଗଲା ମାନେ ଅଭିମାନ ଅହଙ୍କାର ଆସିଲା, ମୁଁ ପତି। ତେଣୁ ସେ କଣ କଲେ ନା, ତା ସ୍ତ୍ରୀକୁ ବନ୍ଦନ କରିକି ଜଣେ ଜଣେ ବ୍ରାହ୍ମଣ ତାର ବ୍ରାହ୍ମଣୀକି, ସବୁ ବ୍ରାହ୍ମଣୀ ମାନେ ପଳେଇ ଆସିଲେ କେଉଁଠିକି, କୃଷ୍ଣ ପାଖକୁ, ଜଣେ ଆସିପାରିଲେନି, ତାକୁ ବାନ୍ଧିକି ରଖିଦେଇଥିଲେ। ଏଠି ସେ କଥା କହୁଛନ୍ତି, ତତ୍ରେକା ବିଦ୍ରୁତା ଭାରତମ ଭଗବନ୍ତମ ଯଥାଶ୍ରତମ ହୃଦପ ଗୁହ୍ୟ ବୀଜ ହୁ ଦେହ କର୍ମାନୁବନ୍ଧ ବିଜ୍ର ହୁ ଦେହ କର୍ମାନୁବନ୍ଧନ। ସେ ପୂର୍ବରୁ ବହୁତ ଶୁଣିଥିଲେ ମାଳିନୀ ମାନଙ୍କ ପାଖରୁ, ଆଉ ଫୁଲ ଫଳ ବିକ୍ରି କାଣିପାରୁ, ସେଇ ସେଇ ରୂପଟାକୁ ଚିନ୍ତା କଲେ। ସ୍ୱାମୀ ବାଧକ ହେଇଗଲେ, ସ୍ୱାମୀ ଛାଡ଼ିଲେନି, ସ୍ୱାମୀ ତ ନ ଛାଡ଼ିଛନ୍ତି, କୃଷ୍ଣଙ୍କର ସେଇ ରୂପକୁ ଚିନ୍ତା କରିଦେଇକି କର୍ମାତ୍ମକ ଶରୀର କର୍ମବନ୍ଧନ ରୂପ ଯୋଉ ଶରୀରକୁ ତ୍ୟାଗ କରିକି ସେ କୃଷ୍ଣଙ୍କୁ ପାଇଗଲେ, ଭଗବାନ ପ୍ରାପ୍ତ ହେଲେ। ଏଠି କହୁଛନ୍ତି, ତତ୍ର ଯଜ୍ଞ ବାଟେ ଏକ ସର୍ବସାମ୍ୟ ପଶ୍ଚାତ ସ୍ଥିତ। ଆଚ୍ଛା, ସେ ଯଜ୍ଞଭୂମିରେ ସମସ୍ତେ ପଶ୍ଚାତଗାମୀ ହେଇ, ଆଚ୍ଛା ଏଥିରେ ଜଣାପଡୁଛି ସେ ଯଜ୍ଞଭୂମିରେ ତାଙ୍କ ପତ୍ନୀମାନେ ଥିଲେ, ସେ ଯଜ୍ଞଭୂମିରେ ସମସ୍ତେ ପଶ୍ଚାତଗାମିନୀ ସମସ୍ତେ ତଳେ ଯାଉଥିଲେ। ଜଣେ ଯଜ୍ଞ ଜଣେ ବ୍ରାହ୍ମଣ ତାଙ୍କ ପତ୍ନୀଙ୍କୁ ଜବଳ ବଳପୂର୍ବକ ରଖିଥିଲେ। ଆଚ୍ଛା, ଏଠି ସେ କହୁଛନ୍ତି, ଅତଏବ ବିଶେଷ ବଲାଧୃତା କର୍ମାନୁବନ୍ଧନମ ଏବ ଦେହମ ଯଜୁ ନ ତୁ ପ୍ରେମାନୁବନ୍ଧନମ ଦେହ ତଦାନିମ ଏବ ମହାବୀର ଉତ୍କଣ୍ଠାମ ପ୍ରବୃତ ମନୋରଥ ନ ଉଦ୍ଭାବିତ ଭଗବତା ସ୍ମୃତି ପ୍ରାପ୍ତେନ ଅନୁଗୃହୀତ तस्मात् तेन देहेन चिन्मयेन सर्वजन्म लक्षितेन जुक्तः सति सा शीघ्रमेव ततः स्थानात् अभिसृत्य भगवन्तं प्राप्तेति। भक्तिर सिद्धांत को रखिबे ना, भक्ति सिद्धांत न रहिले असुविधा हेइजिब। भगवानंकर कृपाटा कौन जेमिति आम कौन को शुणुथिले ना मुकम करुथिबा चल असंभवटा असंभवटा संभव भगवान कृपा। बलपूर्वक पतितांक अटकी रखिछन्ति चक्रपति कहते ना कर्मानुबंधन कर्मानुबंधन रूप शरीर नष्ट जो देहटा प्रेमानुबंधन रूप शरीर नुहे से सिद्धांत गुड़ी दौरान महाविरह उत्कंठा प्रवृद्ध मनोरथन उद्भावित भगवता स्मृति। महाविरह उत्कंठा रोते समस्ते गले कृष्ण को दर्शन करेंगे कृष्ण चरण कमल प्राप्त हे कृष्ण कृपा प्राप्त हे मो जीवन ମୋ ପ୍ରତି ବାଧକ ହେଲେ ମୁଁ କିଛି ପାଇ ମହାବିରହ ଉତ୍କଣ୍ଠାରେ ରହିଲି ସ୍ଫୁର୍ତ୍ତି ପ୍ରାପ୍ତ ହେବା। ସ୍ଫୁର୍ତ୍ତି ଗୋଟେ ଶବ୍ଦ ଭାଗବତମରେ ବାରମ୍ବାର ଆଚାର୍ଯ୍ୟମାନେ ସ୍ଫୁର୍ତ୍ତି ସ୍ମୃତି ପ୍ରାପ୍ତ ହେବା ବିରହରେ ସ୍ଫୁର୍ତ୍ତିଟା ବେଶୀ ଆସେ। ତୁମେ ଯାହାକୁ ଭଲ ପାଉଛ ଜଣେ ଜଣଙ୍କୁ ତୁମେ ଭଲ ପାଉଛ ସେ ତୁମ ପାଖରେ ନାହିଁ ତୁମେ କଣ କରୁଛ ଚବିଶ ଘଣ୍ଟା ତାର ସ୍ମରଣ ତୁ ସବୁବେଳେ ତାଙ୍କ ସ୍ମୃତି ଚିନ୍ତା ତାର କୋଉ ବର୍ଣ୍ଣ ଦେଖିଲେ କଣ ଜିନିଷ ଦେଖିଲେ କୋଉଠି କଣ ଦେଖିଲେ ସେସବୁ ତାଙ୍କୁ ସେ ଜିନିଷ ଗୁଡା ସବୁ ଲାଗିବ ସ୍ମୃତି ତାଙ୍କୁ ଆଜ୍ଞା ଭଗବତ ସ୍ମୃତି ହୁଏ ତାକୁ ସେ ପତ୍ନୀ ସେ ବ୍ରାହ୍ମଣୀଙ୍କୁ ଭଗବତ ସ୍ମୃତି ସବୁ ହେଲା ମହାବୀର ଉତ୍କଣ୍ଠାରେ ପ୍ରେମର ବୈଚିତ୍ରତା ଭଗବତ ମହାବୀର ଉତ୍କଣ୍ଠା ପ୍ରବୃଦ୍ଧ ମନର ଥିଏନ ଉଦ୍ଭାବିତମ ଏହି କଣ ଛୋଟ କଥା ନା କଣ ପ୍ରବୃଦ୍ଧ ମନର ଥିଏନ ପ୍ରକୃଷ୍ଟ ରୂପରେ ବୃଦ୍ଧି ହେଇଥିବ ଯୋଉ ମନରଥ ଭଗବାନଙ୍କ ପ୍ରାପ୍ତିର ସେଟା ସ୍ମୃତି ଆସିବ ନା ସ୍ମୃତି କଣ ଗୋଟେ ଛୋଟ କାମ ସ୍ମୃତି ମାନେ କଣ ପୁରା ପ୍ରତ୍ୟେକ ବସ୍ତୁରେ ଯେକୌଣସି ଦ୍ରବ୍ୟକୁ ସେ ଦର୍ଶନ କରୁଥିବ ସେଇ ସେ ଚିନ୍ତନଟା ଜାଗ୍ରତ ସ୍ମୃତି କୁହାଯାଏ ସ୍ମୃତି ପ୍ରାପ୍ତ ହବ ଏଠି ସେ କହୁଛନ୍ତି ସ୍ମୃତି ପ୍ରାପ୍ତେନ ଅନୁଗୃହିତମ ଚ ତସ୍ମାତ୍ ତେନ ଦେହେନ ଚିନ୍ମୟନ ସର୍ବଜନ ଅଲକ୍ଷିତେନ ଯୁକ୍ତା ସତି। ମାନେ ଏଇ ଦେହଟା ସିଏ ନଷ୍ଟ ହେଇଗଲା ତାର ତା ସ୍ୱାମୀ ତାଙ୍କୁ ଧରିଲେ କିନ୍ତୁ କେହି ଜବରଦସ୍ତି ବାନ୍ଧି ରଖିଦେଲେ କିନ୍ତୁ କେହି ଜାଣନ୍ତି ନା ଚକ୍ରବର୍ତ୍ତି କହୁଛନ୍ତି ମହାବିରହ ଉତ୍କଣ୍ଠାରେ ପ୍ରବୃଦ୍ଧ ମନରଥର ତା ମନରଥ ଏତେ ପ୍ରବଳ ହେଇଛି ସମସ୍ତଙ୍କ ଅଲକ୍ଷିତରେ କେହି ଜାଣିପାରିଲେନି ତାଙ୍କର ଯୋଉ କଣ ଲେଖିଲେ ଶବ୍ଦ ତସ୍ମାତ୍ ଦେହେନ ଚିନ୍ମୟନ ସର୍ବଜନ ଲିଖ୍ୟତ ଦେହଟା ଆମେ ବାହାର ଜିନିଷ ନା ଆତ୍ମାଟା କଣ ଚିନ୍ମୟ ସେ ଆତ୍ମା ଦ୍ଵାରା ସେ ଚିନ୍ମୟତ୍ୱ ପ୍ରାପ୍ତ ହେଇଗଲେ ଏଠି କହୁଛନ୍ତି ଚିନ୍ମୟନ ସର୍ବଜନ ଲକ୍ଷ୍ୟତାନ ଯୁକ୍ତା ସତୀ ତାହା ସା ଶୀଘ୍ରମେବ ତତ୍ ସ୍ଥାନାତ୍ ଅଭିସୃତ୍ୟ ଭଗବନ୍ତ ପ୍ରାପ୍ୟତି ତେନ ଦେହେନ ଚିନ୍ମୟନ ନା ସେ ଦେହଟା ସଙ୍ଗେ ସଙ୍ଗେ ଚିନ୍ମୟ ହେଇଗଲା କାହିଁକି ଭଗବତ ବିରହରେ ଉତ୍କଣ୍ଠାରେ ପ୍ରବୃଦ୍ଧ ହେଇକି ତାଙ୍କ ଦେହଟା ଚିନ୍ମୟ ହେଇଗଲା କେମିତି ହେଲା ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି କର୍ମାନୁବନ୍ଧନ ଏଇ ପଦସ୍ୟ ବ୍ୟର୍ଥମୟ ବ୍ୟାଖ୍ୟାତ କେହି କେହି ଏଇ କର୍ମାନୁବନ୍ଧନ ପଦକୁ ବ୍ୟର୍ଥ ବୋଲି ବ୍ୟାଖ୍ୟା କରିଛନ୍ତି କର୍ମାନୁବନ୍ଧନ ବୋଲି ତାଙ୍କ ପାଖରେ ଲାଗିପାରିବ ନାହିଁ କାହିଁକି ଲାଗିପାରିବ ନାହିଁ ଯାହାଙ୍କର ସ୍ଫୁର୍ତ୍ତି ପ୍ରାପ୍ତ ହେଉଛି କୃଷ୍ଣ ବିରହରେ ଯିଏ ଏତେ ପ୍ରବୃଦ୍ଧ ଯାହାଙ୍କର ମନରଥ ପ୍ରକୃଷ୍ଣ ମନରଥ କୃଷ୍ଣଙ୍କ ଚବିଶ ଘଣ୍ଟା ଅଛି ତାଙ୍କର ମନୋବନ୍ଧନ କେମିତି କୁହା ହବ କେବଳ ସର୍ବଦୃଷ୍ଟଟା କୁହାହଉଛି ଯେମିତି ଆମର ସେ ଶ୍ଳୋକ ନାହିଁ ଜନ୍ମଞ୍ଚ କର୍ମଞ୍ଚ ବୈଷ୍ଣମାନମ ଚ ବିଦ୍ୟାଦି ବୈଷ୍ଣବର ସର୍ବ ଅଛି କିନ୍ତୁ ତାକୁ ଜନ୍ମ କର୍ମ ସେ ଜନ୍ମ ହେଇଛନ୍ତି ନା ହେଇନାହାନ୍ତି ଜନ୍ମ ଜନ୍ମ ହେଇଛନ୍ତି ଡେଟ୍ ଅଫ୍ ବାର୍ଥ ଲେଖା ହେଇଯାଉନି ରୌପଦିତ ମସିହାରେ ନାଇଁ ନାଇଁ ସେଟା କୁହା ହବନି ସେଟା ଆବିର୍ଭାବ ଶବ୍ଦରେ ଲାଗୁଛି ଜନ୍ମକର୍ମ ତାଙ୍କର ନାହିଁ ନା ତ ଜନ୍ମକର୍ମ ଚ ବୈଷ୍ଣବାନମ ଚ ବିଦ୍ୟତେ ତାଙ୍କ ଜନ୍ମ ନାହିଁ କି କର୍ମ ନାହିଁ ଜନ୍ମକର୍ମ ତାଙ୍କର ନାହିଁ କିନ୍ତୁ ତତ୍ତ୍ୱ ଦୃଷ୍ଟିରେ ଜନ୍ମକର୍ମ ନାହିଁ ବ୍ୟବହାରିକ ଦୃଷ୍ଟିରେ ଜନ୍ମ ଅଛି କର୍ମ ଅଛି ପିତା ଅଛନ୍ତି ମାତା ଅଛନ୍ତି ଏଠି ସେ କଥା ସେ କହୁଛନ୍ତି ଦେହ ଦୃଷ୍ଟିରେ ଦେଖିବା ବେଳେ ଆମେ ଏଟାକୁ ଦେହ ଧାରଣାରେ ଗୋଟେ କହୁଛେ କର୍ମାନୁବନ୍ଧନ ଦେହ ସେ କଥା ସେ କହୁଛନ୍ତି କିଞ୍ଚ ମମତାସ୍ପଦ ପଦାନି ତ୍ୟକ୍ତି କିଞ୍ଚିତ୍ର ଅହନ୍ତାସ୍ପଦ ଦେହମପି ତ୍ୟକ୍ତା काचित सुप्रियम कृष्ण विसारित ही प्रेमणम प्रभाज्ञा प्रभाव ज्ञापनार्थम भगवत कृपया तामेक अभिसार समय कर्मानुबंधनम देह त्याजयित्वेव प्रेमानुबंधनम चिन्मय देह ग्रहयामास। अच्छा, किंच ममतास्पदानी पत्यादि स्त्यप्त्यायति। संसार दुईटा जिनिष रहिछि, गोटे जीवर ममतास्पद अहंतास्पद। ममता माने देह सहित जोटा भल लगे, देह पुओ स्त्री भाई बंधु पिता माता हेले मम आउ मम आपको कौन कह जाए ममता स्पद मोर मोर पुओ मोर स्त्री मोर एटा ममता स्पद आ गोटे कौन अहंता स्पद। ভক্তির মহিমা ভগবান ভক্তির মহিমা কু দেখা মমতাস্পদ জিনিস সে ত্যাগ করে দেলে কি সে পত্নী সে ব্রাহ্মণী সে পতি কন পত্য জবরদস্তি অটকে রাখলে মমতাস্পদ মনরু সে কাহু পতি ত্যাগ করে কৃষ্ণ চিন্তা করছেন প্রগাঢ় চিন্তা সে করছেন অহন্তাস্পদ কু ছাড় দেলে নিজক ত্যাগ করে দেলে। অহন্তাস্পদ কন অহং মোর ମୁଁ ଶରୀର ଏଠି ସେ କହୁଛନ୍ତି ଅହନ୍ତାସ୍ପଦ ଦେହମ ଅପି ତ୍ୟକ୍ତା ପତି ଆଦିକି ଛାଡି ଦେଇଥିଲେ ନିଜ ଦେହକୁ ଛାଡିଲେ ସଚ ପ୍ରିୟମ କୃଷ୍ଣ ଅଭିସାର ଇତି ପ୍ରେମଣମ ପ୍ରଭାଗ୍ୟ ପ୍ରନାର୍ଥମ ଭଗବତ କୃପା ତା ସାମୟିକ ଅଭିସାର ସମୟ କର୍ମାନୁବନ୍ଧନ ଦେବ ତ୍ୟାଜିତ ହେବ ପ୍ରେମାନୁବନ୍ଧନ ଚିନ୍ମୟ ଦେହ ଗ୍ରାହ୍ୟ ମାସ। ଭଗବାନ ପାଖକୁ ଯିବା ପାଇଁ ସେ ତ ପ୍ରସ୍ତୁତ ହେଉଛନ୍ତି, ତାଙ୍କ ପତି ତାଙ୍କୁ ବାଧା ଦେଉଛନ୍ତି ତାଙ୍କ ପ୍ରବୃଦ୍ଧ ମନୋରଥରେ। ତାଙ୍କର ତିଆରି ହେଲା କଣ, ପ୍ରଗାଢ଼ ବିରହ ଉତ୍କଣ୍ଠା ଆସିଲା, ସେଥିରେ ସ୍ୱାମୀଙ୍କୁ ତ୍ୟାଗ କରିଦେଇଥିଲେ, ଦେହଟାକୁ ବି ତ୍ୟାଗ କରିଦେଲେ, ଦେହଟାକୁ ତ୍ୟାଗ ସ୍ୱାମୀଙ୍କୁ ତ୍ୟାଗ କଲେ ମାନସରୁ, ଦେହଟାକୁ ତ୍ୟାଗ କରିଦେଲେ ପାଇଲେ କଣ, ଗୋଟେ ଚିନ୍ମୟ ଦେହ ପାଇଲେ। ଶ୍ରୀକୃଷ୍ଣ ପାଖକୁ ଗଲେ ସେ ଦେହରେ, କିନ୍ତୁ ଅଲକ୍ଷିତରେ କେହି ଜାଣିପାରିଲେ। ଯଜ୍ଞପତ୍ନୀ ମାନେ କୋଉଥିରେ ଯାଇଥିଲେ, ସେ ଶରୀର ଯାଇଥିଲେ, ସେ ବି ପ୍ରେମର ଶରୀର, ସେ ସ୍ୱର୍ଗ କାଲି ସ୍ୱର୍ଗ କୁହାଯାଇପାରିବେନି। ଏଠି ସେ କହିବେ ଚକ୍ରବର୍ତ୍ତୀ କହିଥିଲେ, କୋଉଠୁ କହିଥିବେ ସେ ପ୍ରେମ ପ୍ରଭାଜ୍ଞାପନାର୍ଥମ ଭଗବତ କୃପା ତାମ ଏବ ଅଭିସାର ସମୟ କର୍ମାନୁବନ୍ଧନ। ଆଚ୍ଛା, ତଦାନି ଆସମ ସର୍ବେଶାମ ତୁ କର୍ମାନୁବନ୍ଧନ ଚକାରମ ତତ୍। ଆଚ୍ଛା, ହଁ, ତତ୍ ଅନ୍ୟସ୍ୟମ ସର୍ବେଶାମ ତୁ କର୍ମାନୁବନ୍ଧନ ଦେହାନ ସ୍ପର୍ଶମଣି ନ୍ୟାୟନ ପ୍ରେମାନୁବନ୍ଧନ ଚିନ୍ମୟ ବନ୍ଧନ ଚିନ୍ମୟାମେବଂ ଚକରାତ୍। ଆଚ୍ଛା ଆଚ୍ଛା, ଯାହାକୁ ଅଟକେଇକି ରଖିଲେ, କାହାକୁ, ଯୋଉ ବ୍ରାହ୍ମଣୀ କି ତାଙ୍କ ପତି ଅଟକେଇକି ରଖିଲେ, ସେ କଣ ହେଲେ, ସେ ବିରହ ଉତ୍କଣ୍ଠାରେ ପ୍ରବୃଦ୍ଧ ମନୋରଥରେ କୃଷ୍ଣଙ୍କ ବିରହରେ ପତି ହରିକାଙ୍କୁ ମାନସରୁ ତ୍ୟାଗ କରିକି, ଶରୀରକୁ ମାନସର ତ୍ୟାଗ କରିକି ଚିନ୍ମ ଦେହ ସ୍ପର୍ଶମଣି ଭଳି। ସ୍ପର୍ଶମଣି ମାନେ କଣ, ଗୋଟେ ସୁନାଟାକୁ ତାକୁ ଛୁଇଁଦେଲା ମାନେ ସ୍ପର୍ଶମଣି କି, ସ୍ପର୍ଶମଣିଟାକୁ ଗୋଟେ ସୁନାକୁ ଛୁଇଁଦେବ, ସୁନାଟା କଣ କଣ ହେଇଯିବ, ଆଚ୍ଛା ସରି, ଲୁହାଟା କଣ ହେଇଯିବ, ସୁନା ହେଇଯିବ। ସ୍ପର୍ଶମଣି ଗୋଟେ ଲୁହାଟାକୁ ଛୁଇଁଦେବ, ସେ କଣ ହେଇଯିବ, ସୁନା ହେଇଗଲା। ଏହାକୁ ସ୍ପର୍ଶମଣି ନ୍ୟାୟ କୁହାଯାଏ, କେତେବେଳେ ଗୋଟେ ଲୁହାଟା ସୁନା ହେଇଯାଉଛି, ଏଇଟାକୁ ତାଦାତ୍ମିକା, ଏ ଭଗବାନ କୃପାଟା ଏଇଭଳିଆ, ଏଇ ଇନ୍ଦ୍ରିୟ ଏଇ ମନ ଏଇ ଶରୀର ଥିବାଟା କେମିତି ହବ, ଜଣେ ଯୁକ୍ତି କରିବ ନା, ଏଇ ମନ ଏଇ ଶରୀର ମୋର ତ ସ୍ୱଭାବ ଏଇଭଳିଆ ଏମିତି ଅଛି, କଣ କେମିତି ହବ, କେମିତି ଚବିଶ ଘଣ୍ଟା ଗୋଟେ କୃଷ୍ଣ ଜଣେ ଚିନ୍ତା କରିବ, ଚବିଶ ଘଣ୍ଟା କଣ କୃଷ୍ଣ ଚିନ୍ତା ହେଇପାରିବ, ଏଇଭଳି ହୁଏ। ଏଟାକୁ ସ୍ପର୍ଶମଣି କୁହାଯାଏ, ସ୍ପର୍ଶମଣି ନ୍ୟାୟ, ଗୋଟେ ନ୍ୟାୟ ଅଛି, ସ୍ପର୍ଶମଣି ନ୍ୟାୟ, ଲୁହାଟା ଲୁହାଟା ଶକ୍ତିଟା କାହା କତୁରୁ ଆଇଲା, ଲୁହା କତୁରୁ ଆଇଲା ନା ସ୍ପର୍ଶମଣି କତୁରୁ ଆଇଲା, ସ୍ପର୍ଶମଣି ତା ଶକ୍ତିରେ ଦେଇଦେଲା, ଲୁହାଟା କଣ ହେଇଗଲା, ସୁନା, ପୁରା ବିପରୀତ ହେଇଗଲା, ଲୁହାଟା ସୁନା ହେଇଯାଉଛି। ସେ କଣ ଲୁହାଟା କେଉଁ ଉପାୟ କରିଥିଲେ ଲୁହାଟା ସୁନା ହେଇପାରିଥାନ୍ତା, ଲୁହାଟାକୁ କଣ କଲେ ସୁନା ହେଇପାରିବ, ଭାବିଲେ କଣ କରିବା, କଣ କରିବା, କୋଉଠି ନବା କହିଲେ ତାକୁ ନେଇକି ସୁନା କରିକି ଆଣିବା, ହବ କିଛି ହେଇପାରିବ, ଗୋଟେ ଜୀବ କେବେ ହେଲେ ସେଭଳି କେବେ ହେଲେ କୌଣସି ହିସାବରେ ତା ଶରୀର ପ୍ରେମମୟ ହେଇପାରିବନି। ସ୍ପର୍ଶମଣି କେବଳ ତାକୁ କଣ କରିଦଉଛି, ଲୁହାଟାକୁ ସୁନା କରିଦଉଛି, ଶ୍ରୀ ଭଗବାନଙ୍କ ଚିନ୍ମୟ ଶକ୍ତି, ଏଲ୍ଲାଦିନୀ ଶକ୍ତିର କୃପା, ସେଇଟା କେବଳ ତାକୁ ଚିନ୍ମୟ କରିଲେ ସେ ତା ଶରୀରରେ ପ୍ରେମ ସୃଷ୍ଟି ହବ, ନହେଲେ ଆଉ କିଛି ଉପାୟ ନାହିଁ, କିଛି ଉପାୟ ନାହିଁ। ଯେଉଁ ତଟସ୍ଥ ଶକ୍ତିରେ ଯିବ, ହୃଦୟରେ ତ କେବଳ ମାୟା ଜିନିଷଟା ଅଛି ଆଉ, କିନ୍ତୁ ଯେମିତି ଲୁହାର କଣ, ସେ କାଠକୁ ଛୁଇଁଲେ ହବ କି ସ୍ପର୍ଶମଣି, ହଁ ସ୍ପର୍ଶ ମଣି ଆଣି କାଠକୁ ଛୁଇଁବା, ସେ କଣ ହବ କି ଲୁହାଟା ହବ, ତାହେଲେ ଲୁହାର ଯୋଗ୍ୟତା କିଛି ଅଛି, ସେ ଚେଞ୍ଜ ହେଇପାରିବ ସୁନାକୁ, କାଠ ହେଇପାରିବନି ପଥର ହେଇପାରିବନି, ସେ ହେଇପାରିବ କିନ୍ତୁ ତା ନିଜ ବଳର ନୁହେଁ, ସେଭଳି ଜୀବ ପ୍ରେମ ପ୍ରାପ୍ତି ହେଇପାରିବ କିନ୍ତୁ ନିଜ ଶକ୍ତିର ନୁହେଁ। ତା କଣ ଦରକାର? ଏ ସ୍ପର୍ଶ ମଣି ଦରକାର, ଯେ ଶକ୍ତି ଅର୍ପଣ କଲେ ଲୁହାଟା ସୁନା ହେଇଛି, ସେଭଳି ଜୀବଟା ଭଗବାନଙ୍କର ପ୍ରେମ ପ୍ରାପ୍ତ ହବ। ତାହେଲେ ଯେଉଁ ଯେଉଁ ନାରୀମାନେ ଯାଇପାରିଲେନି କେଉଁଠିକି, ଯେଉଁ ଯେଉଁ ବଧୁଟି ଯାଇପାରିଲେନି କୃଷ୍ଣ ପାଖକୁ, ସେ ନିଜକୁ ତ୍ୟାଗ କରିଦେଲା, ନିଜ ପତିମାନଙ୍କୁ ଅହନ୍ତାପଦ ମମତାସ୍ପଦ ସବୁ ଛାଡି ବିରହ ପ୍ରବୃଦ୍ଧ ବିରହ ଉତ୍କଣ୍ଠାରେ କୃଷ୍ଣଙ୍କୁ ସ୍ମରଣ କରିକି କୃଷ୍ଣଙ୍କ କୃପା ଦ୍ୱାରା କୃଷ୍ଣଙ୍କୁ ଏ ଯେଉଁ ବିରହ ଉତ୍କଣ୍ଠାରେ ସ୍ମରଣ କରି କରି କୃଷ୍ଣଙ୍କ କୃପାରେ ତାର ଶରୀରଟା କଣ ହେଇଗଲା, ସ୍ପର୍ଶମଣି ନାଁରେ ଚିନ୍ମା ହେଇଗଲା। ଆଚ୍ଛା, ଯେଉଁମାନେ କୃଷ୍ଣଙ୍କୁ ପାଖକୁ ଯାଇଥିଲେ ସ୍ୱର ଧରିକି, ସେମାନଙ୍କର କଣ ଅବସ୍ଥା ହେଇଥିଲା? ଏଚକ୍ରଦାସୀଟା କହୁଛନ୍ତି ତାଙ୍କର ଯେମିତି ସେମିତି ହେଲା, ଏମାନେ ସ୍ୱର ଧରିକି ଯାଇଥିଲେ ଏମାନଙ୍କ ସ୍ୱର ବି ସେମିତି, ଏମାନେ କୃଷ୍ଣଙ୍କ ପ୍ରାପ୍ତି ଲାଳସାରେ ଯୋଉ ଯାଉଛନ୍ତି ତାଙ୍କ ସ୍ୱର କଣ ହେଇଯାଇଛି? ସେଇ ସ୍ପର୍ଶମଣି ନାଁରେ ସୁଚିନ୍ମା ହେଇଯାଇଛି। କୃପାଟା କଣ ବୁଝିଲା ତ? କୃପାଟା କଣ? କୃପା ହଉଛି ଆମେ ଯୋଉ କହୁଛେ କୃପା ଭଗବାନ କୃପା ଟିକେ କରନ୍ତୁ ଆଜ୍ଞା, କଣ କୃପାଟା? ସେଟା ପାଇଲେ କଣ ହବ? କୃପା ପାଇଲେ କଣ ଭଲ ଦେହ ଭଲ ରହିବ, ଟଙ୍କା ପଇସା ମିଳିବ, ସମ୍ମାନ ମିଳିବ, ନା କଣ କୃପାଟା? କୃପା ଯୋଉ ସ୍ୱରୂପଟା କଣ? କୃପାର ସ୍ୱରୂପ ସେ କହିଲେ ସିକେ ଯେ ମୁଁ କମ କରୁଥିବ ଆଚାର ସବୁ ପୁରା ଲୁହାଟା ଗୋଟେ ସୁନା ହେଇଗଲା, ଭଗବାନ କୃପାଟା ହଉଛି ଏ ଗୋଟେ ଲୋକ ଦେଖୁନା, ସେ ଗୋଟେ ଗୋଟେ ଜାଗା କିଣିଥିବେ, ଆଗରୁ ସବୁ ଜାଣିଛ ନା, ଜାଗା ଗୋଟେ ଜାଗା କିଣନ୍ତି, ଜାଗା କିଣିଦେବେ, ସେ ଜାଗାର କିଣିଦେଲା ପରେ ଦେଖିବେ ସେ ଜାଗାରେ ସବୁ ଜଖ ରହୁଥିବ, ଜାଗା ଜଖ ଜାଣିଛ ନା କଣ ହେଠି ଥାଏ, ସେ ସୁନା ରୂପା ଆଗରୁ କିଏ ରହିଥିବ ସେ ରଖିଥିବେ ସେଠି ଜଖ, ହେର ଯକ୍ଷ ଯାକ କୁହନ୍ତି, ଯକ୍ଷ ତ ଆମର ଓଡ଼ିଆର ଯକ୍ଷ କୁହନ୍ତି ଯକ୍ଷ, ସେ ଜଗିକି ରହିଥିବେ, ସିଏ ତାହେଲେ ଘର ଫାଉଣ୍ଡେସନ ଫାଉଣ୍ଡେସନ ଭଲ ମନ୍ଦ ଖୋଳିବ, ଖୋଲିଲା ବେଳକୁ ଇଏ ଇଏ ଧାର ଲୋନ କରିକି ଜମି ବିକି ଖଣ୍ଡେ ଖୁଟି ଖୁଟିଆ ଗୋଟେ ଡିସମିଲ କି ଦୁଇ ଡିସମିଲ ଜାଗା ପାଇଥିବ, ପାଇଲା ବେଳକୁ ଦେଖିଲା ବେଳକୁ ସେଇଠିର ସୁନା ଅଳଙ୍କାର ସିଏ ଖୋଲିଲା ବେଳକୁ ବାହାରିଲା, ସୁନା କଳସୀ ପାଇଲା, ଏଟା କଣ ହେଲା ତାର? ଅସମ୍ଭବ ନା? ଏଇ ଯେମିତି ସବୁ ବିଦେଶ ମାନଙ୍କରେ ଏଇ ବମ୍ବେ ଫମ୍ବେ ସେ ଯୋଉ ତୈଳ ସବୁ ବାହାରୁଛି ବମ୍ବେ ହାଇ ପାଖାପାଖରେ, ସେ କିଏ କିଏ ଗୋଟେ ଲୋକ ଜାଗା ଖଣ୍ଡେ କିଣିଥିବ କଷ୍ଟ କରିକି, ଦେଖିଲ ତା ଫାଉଣ୍ଡେସନ ବାହାରିଲା ସେଠି ତେଲ ଖଣି, ସେ ଗୋଟେ ଭକ୍ତ ଗୋଟେ ଭକ୍ତ ନା ଗୋଟେ କିଏ ଲାଭ ମେମ୍ବର ଗୋଟେ ଥିଲା ବମ୍ବେରେ, ସେ ଆସିଥିଲା ମୁଁ ଯାଇଥିଲି ଯେତେବେଳେ, ସେ ତା ଗୋଟେ ଜାଗା ଖଣ୍ଡେ ପ୍ଲଟ କିଣିଥିଲା, ତା ଭାଗ୍ୟ ଏମିତି ସେ ପ୍ଲଟ ଯାହା କିଣିଦେଲା, ପ୍ଲଟ କିଣିଦେଇ ଯେତେବେଳେ ଫାଉଣ୍ଡେସନ ଖୋଲୁଛି ଟାୱାର କରିବା ନେଇକି, ଦେଖିଲ ସେଠି ତେଲ ଖଣି ଅଛି, ତେଲ ବାହାରିଲା, ମାନେ କଣ ହେଇଗଲା? ଶହଶହ କୋଟି ଟଙ୍କାର ମାଲିକ ବର୍ତ୍ତମାନ, ସେ ଶହଶହ କୋଟି ଟଙ୍କାର ତେଲ ଖଣ୍ଡିଟା ସେଠି ପଡିଲା ତା ଜାଗା ଉପରେ, ଆଉ ତା ଭାଗ୍ୟଟା କଣ ବଦଳିବ ନା ନାଇଁ? ସେ ସେଇଭଳି ଯୋଉଟା ଅସମ୍ଭବ ତା ପାଇଁ କେବେ ହେଇଥାନ୍ତା କି? ସେ ଶହେ କୋଟି ଟଙ୍କାର ମାଲିକ ହେଇଥାନ୍ତେ କି? ସେ ବର୍ତ୍ତମାନ ଶହେ କୋଟି ପାଞ୍ଚଶହ କୋଟି ଟଙ୍କାର ମାଲିକ ହେଇଗଲା କେମିତି, ଯେମିତି ଆମେ କଣ ଏଇଟା କଣ ମନେ କରୁଛି ଗୋଟେ ଯିବ ଭଗବାନଙ୍କର ଗୋଟେ ଅସମ୍ଭବ କାମ ହେଇଗଲା ଆଉ, ଆଉ ଜାଗା ଖଣ୍ଡେ ପଡିଥିଲା ପଡିଆରେ ଦେଖିଲା ସେଠୁ ବାହାରିଲାଣି ସୁନା, ସେଠୁକୁ ଜାଗା ଖଣ୍ଡେ କିଣିଥିଲେ ତେଲ ବାହାରିଲାଣି, ଯେମିତି ଅସମ୍ଭବ ସେଭଳି କୃପାଟା ହଉଛି ଏଇଆ, କୃପାର ସ୍ୱରୂପଟା ହଉଛି ଏଇଟା ଚିନ୍ମୟ ଶକ୍ତି। ଇଏ ସ୍ପର୍ଶମଣି ନ୍ୟାୟରେ ଗୋଟେ ଜୀବର ସବୁ ସ୍ୱଭାବ ଗୁଣ କର୍ମ ସବୁ ବଦଳିଯିବ, ସ୍ପର୍ଶମଣି ଆଉ ଲୁହାଟା ଛୁଇଁଦେଲ, ଏ ସ୍ପର୍ଶମଣିକୁ ଛୁଇଁଦେଲ ଲୁହାଟାକୁ ସେଟା ସୁନା ହେଇଯିବ, ଏଇଟା ହଉଛି କୃପା। ଆଉ ଜଣ କଣ ଆଉ ପୂଜସ୍ୱ ପ୍ରସାଦ ଭଗବତ ପ୍ରସାଦ ଅର୍ଥଟା କଣ ବୁଝା ହଉଛି? ଯାହାଙ୍କ କୃପା ପାଇଗଲେ ଭଗବାନ କୃପା ମିଳିଯିବ, ଆଉ ଯାହାଙ୍କ ପ୍ରସାଦ ନ ପାଇଲେ ସେ କଣ କହିଲେ ଗତି କୁଆଡେ ଗତି ଅଛି, ତାମାନେ ସେ ଲୁହା ହେଇକି ଜୀବନ ସାରା ରହିବ କାହିଁକି, କାହିଁକି ସବୁ ଲେଖିଲେ ତତ୍ଵଟା ଏଥିରେ ଅଛି ସ୍ପର୍ଶମଣି ନ୍ୟାୟ। ଶିକ୍ଷକ ସେ କହିଲେ ତସ୍ୟାନି ସର୍ବେଷାମ ତୁ କର୍ମାନୁବନ୍ଧନ ଦେହାନ ସ୍ପର୍ଶମଣି ନ୍ୟାୟନ ପ୍ରେମାନୁବନ୍ଧନ ଚିନ୍ମୟନ ଆବେଚ କରାଦି, ସମସ୍ତେ କର୍ମରୂପ ବନ୍ଧନ ଦେହକୁ ତ୍ୟାଗ କରିଦେଇଥିଲେ। କିଏ? ସିଏ ତ ଯିଏ ଯାଇନଥିଲା ସେ ତ କଲା, ଆଉ ଯିଏ ଯାଇଥିଲେ ସମସ୍ତେ ପ୍ରେମ ବନ୍ଧନ ପ୍ରେମାନୁରୂପ ବନ୍ଧନ ପ୍ରାପ୍ତ ହେଇଥିଲେ ପ୍ରେମ ସରି, କେମିତି ପ୍ରାପ୍ତ ହେଲେ ଏଠି କହିଲେ ସ୍ପର୍ଶମଣି ନ୍ୟାୟନ तस्याम एकांशन उत्कर्ष अन्यांशन उत्कर्ष इति तासाम तारतम्य तो भक्ति शास्त्र निर्णयतम सकम निर्णयतम न सकम दे भक्त कई एतरे गोटे अंश उत्कर्ष ये ये बड़ हेले ये सान हेले का किछ कहि परिबे सी जाई कृष्ण को पाई कि आसले ये एड रही कि स्वर्ग को त्याग कर देले भक्ति शास्त्र हिसाब रे ये बोले केबे निर्णय करा जाई परिबा ना ये आंकु जो बांधी के रखी देले ये निज देह को छाड़ देले स्वामी को छाड़ दे कि मन भीतर कृष्ण को विरह उत्कंठा रे प्रबुद्ध बुद्धि मनोभाव रे ये कौन कले चिन्मय स्वर रे कृष्ण पाई गले आ जो माने कृष्ण को देखिया पाई सब चतुर्विध अर्ण धरी गले जो यज्ञपत्री माने समान गला बळे लागुतरा तांकर स्वरटा ब्राह्मण ब्राह्मणी शरीर ना से कृपा एटी से देखला ना जय जय द्विज पत्नी मेघ कन्या गण भक्ति ते जहारा पाइला गोविंद कृपा सिद्ध हो गले समान चिन्मय कृपार सिद्ध हो गले ए कृपाटा सिद्ध कर दबा जे कृपा सिद्ध रो शब्द रो अर्थ होजे स्पर्श मणि ना कृपार सिद्ध हो जे ভগবত কৃপা সিদ্ধ সমস্তে ভগবান কৃপার সিদ্ধ হয়ে গেলে কৃপা সিদ্ধ কলিযুগের সমস্ত প্রায় এই কৃপা হি সিদ্ধ হয় সাধন কোণ করবে লোক কোণ সাধন করবে তুমি কো রাত্রে ন শুয়ে বসু বসু তোমাকে সাতটা বেলু নিদ লাগিল ছটা বেলু নিদ লাগবে আটটা বেলু খাইদ মানে নিদ লাগবে মঙ্গলরাত্রি উঠলে নিদ লাগে যেত দেখে উঠে যাবো নিদ লাগবে খাইব মানে সে শোব কোণ আমি সাধন করিয়া নখাইলে নখাইলে কোণ নখাইলে নিদ হবনি নখাইলে কো ভজন ভজন মালা ঝুলা কোল টঙ্গা হইতে তো খোঁজিকি মিলবনি জন্মাষ্টমী যে উপবাস নরসিংহ চতুর্দশী উপবাস রে মালা ঝুলা কুয়াড়ে থাকবে মুন্ড মন ঘুরিয়ে খাই পি সারা পরে মনে পড়ে কোটি মালাটা আছে দেখিয়া জীবন দেহ ধারণ কোণ সাধন করিয়েছে তা ঝুলা মালা কুয়াড়ে রইতে তা চিত পটা খেয়ে পড়তে সে তা হিসাব পত্র নতি দেহটা আছে না কোণ সাধন এই মানে কলিযুগের সাধন করি সিদ্ধ হয়ে পারবে আর সাধন করে গেলে ভোগস্পুরা বিচার ভোগ বিচার অছি শুদ্ধ মন বুদ্ধি নুহে সমস্ত এই কৃপা সিদ্ধ হবে কলিযুগের প্রায় গুরুদেব কুহ তুমি যে কেবল কৃপার কিছু পাইপার তাহলে কিছু করিপার নহলে সাধন তুমি করিপার গুরু যেত সাধন দৌ সে সাধন তুমি কর অধিক সাধন তুমি করিপার অধিক সাধন কলে তুমি কোণ করো তুমি সেটা কল্পনা বলে মনে করিও কিংবা হারাস হয়েছ মু এত চেষ্টা কলে এত জপ কলে হলে মানে কোণ আও হবেন ছাড় হারাস হয়েছ জন চেষ্টা করবি শাস্তি মাগুছি তারপরে কোণ কহব আছে হয়ে পারবেনি সে রাস্তার হয়ে পারবেনি তোমাকে এই রাস্তার হও সে কথা সে এটি লিখলে যদুক তাম কৃপা সিদ্ধা যজ্ঞ পত্নী বৈরোচন সুখাদয় ইতি প্রেরণা আনিকি দেলে স্পর্শমণি ন্যায় মানে সমস্ত পাইগলে কোণ চিন্ময় প্রেমবন্ধ স্বর পাইলে প্রেমান রূপ স্বর পাইলে এটি সে কুমার যদুক তুম যা কুয়া যাইছি কৃপা সিদ্ধা কে কে কৃপা সিদ্ধ হয়েছেন না যজ্ঞ পত্নী এমন কৃপা সিদ্ধ হয়ে গেল আর কে বৈরোচনী বৈরোচনী বিরোচন পুত্র কে বলি সুখাদয় সুখদেব গোস্বামী এর কৃপার সব সিদ্ধ হয়েছে স্পর্শ মানে না এটুক সবল মনে রক্ষা পড়ব যে এতে আমি সাধন ভোজন ভাল মন্দ করুছে কেবল এই শুদ্ধ সত্য স্তরকু যা পাই সেই স্তর যা হলে মনরে ব্যাকুলতা ভোজন সাধন আচার্য কৃপা নির্ভর করি তাকে যে পরিমাণে প্রসন্ন করবা সেই পরিমাণে আমার হৃদয়ে ভগবান নাম বি চালিত নাম প্রভু নহলে হয়ে পারবে নাম নাম কৃপা নাম মাধ্যমে নাম প্রভু মাধ্যমে আমি এই হৃদয় সব সফা করছে সেই সেই ভগবান তাঁর শক্তি এই মায়া শক্তি তো বাহার করছেন ভগবান শক্তি নাম হরে কৃষ্ণ 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 হরে 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 রাম 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 হরে পরে সে নাম উপরে বিশ্বাস আমার আসুনি তাকে পুরো বিশ্বাস দেওয়া সাধু রইলে শাস্ত্র রইলে এই সাধু শাস্ত্র পুরো মিশিকি পরমাত্মা সাথে কনেক্ট হয়ে গোটে জীবক বিশ্বাস দিয়ে তাকে শুদ্ধ কলা বেড়ে গোটে জীব কোণ জীবন তাকে শুদ্ধ করি হৃদয়কে শুদ্ধ কলা পরে স্বরটা শুদ্ধ সত্তাত্মক ভাব আসবে শুদ্ধ সত্তাত্মক ভাব আসলে এই স্পর্শমণি ন্যায় সিনেমা তার বিরহ উৎকণ্ঠা আসিও কেমনি প্রভুঙ্কু পাই সেটা সাধারণ ভোজনর স্টেজটা লাস্ট স্টেজটা লিখলেন এটি প্রবুদ্ধ বিরহ উৎকণ্ঠ কৃষ্ণ বিরহরে ପ୍ରବୁଦ୍ଧ ମନର ଆସିବ, ବିରହ ଉତ୍କଣ୍ଠା ଆସିବ। ତେଣୁ ସାଧନ ଭୋଜନ ଲାଷ୍ଟ ସିଟ୍, ମୁଁ କୃଷ୍ଣ କେମିତି ପାଇବି, କେମିତି ତାଙ୍କୁ ସେବା କରିବି, କେମିତି ଦର୍ଶନ କରିବି, ଦିନ ରାତି ମୁଁ ତାକୁ ଖାଇବା ପିଇବା ଶୋଇବା ନିଦ ଆଉ କ'ଣ, କେମିତି ଭଗବାନଙ୍କୁ ପାଇବି ଜୀବନ ମୋର। ଭକ୍ତଙ୍କ ଠାକୁର ଲେଖିଲେ ସେଟା ନା ଆଉ କିଏ ଲେଖିପାରିବ ସେମିତି, ସେଟା ଏଇସବୁ ବିରହ ଲେଖିଲେନି, ଜୀବନ ହଇଲା ଶେଷ ନା ଭୋଜିଲୁ ହୃଷିକେଶ ଭକ୍ତି ବିନୋଦର ଉପଦେଶ ଏକବାର ନାମ ରସ୍ମାତରେ। କଣ ଲେଖିଲା ସେ ବିରହରେ, ଦିନ ରାତି ଦିନ ରାତି ସାଧନ ଭୋଜନ ଏ ଶୁଦ୍ଧ ଯେତେ ଶୁଦ୍ଧ ସତ୍ୟତମ ଭାବ ଆସିବ ସେତେ ବିରହ ଭାବ ଆସିବ। ଏସବୁ କେମିତି ଭଗବାନ ପାଖକୁ ଯିବି, ଅନାଦି କାଳରୁ କଷ୍ଟ ପାଇଛି, ଏ ଜନ୍ମଟା ବି ବହୁତ ଦୁଃଖ, ଆଉ ଏଇ ସଂସାରରେ ଶରୀର ମୋର ରହିବାର ନାହିଁ, ମୁଁ କୃଷ୍ଣଙ୍କ ପାଖରେ ରହିବାର ଅଛି, କୃଷ୍ଣଙ୍କୁ ସୁଖ ଦେବାର ଅଛି। ଜୀବନ ହଇଲା ଶେଷ ନା ଭୋଜିଲୁ ହୃଷିକେଶ ଭକ୍ତି ବିନୋଦର ଉପଦେଶ ଏକବାର ନାମ ରସ୍ମାତରେ। ନାମ ରସରେ ତୁମେ ମାତି ଯାଅ, ସେ ରଚନା କଲେ ନା ଏଇ ଭଜନ ସାଧନର, ଯେତିକି ଆମେ ଭଜନ ସାଧନ କରିବା ତାର ଦୁଇଟା ଜିନିଷ ଆମକୁ ସବୁ ଲକ୍ଷ୍ୟ କରିବାକୁ ପଡ଼ିବ। ଯେତେ ଆମେ ଭଜନ ଅଧିକା କରୁଛେ, ସମର୍ପଣ ସେବା କରୁଛେ, ଆମର ଉତ୍କଣ୍ଠା ଭଗବାନଙ୍କ ଭଗବତ ପ୍ରାପ୍ତିର ଉତ୍କଣ୍ଠା ଆଉ ଭଗବାନଙ୍କୁ ସୁଖ ଦେବାର ଉତ୍କଣ୍ଠାଟା ଯଦି ବଢୁଛି, ତାହେଲେ ଆମ ହୃଦୟ ଭିତରେ ଶୁଦ୍ଧ ଭାବଟା, ଶୁଦ୍ଧ ସତ୍ୟତ୍ମ ଭାବଟା ଉଦୟ ହେଉଛି। ଏଇଟା ଯେତେବେଳେ ପ୍ରବଳ ହେବ, ପ୍ରବଳ କେବଳ କୃଷ୍ଣଙ୍କ ସୁଖ, ତାଙ୍କ ପ୍ରାପ୍ତି, ତାଙ୍କର ତାଙ୍କୁ ସୁଖ ଦେବାର ଲାଳସା ପ୍ରବଳ ହେଇଗଲା, ସେଟା ଶୁଦ୍ଧ ସତ୍ୟତ୍ମ ଭାବଟା ହୃଦୟ ଭିତରେ ପୁରା ଆସିଲା, ଅସୁଦେବ ଆସିଲା, ସେଇଠି ଭଗବାନଙ୍କ କୃପା ଅବତରଣ କରି ସ୍ପର୍ଶମଣି ନ୍ୟାୟ। ଏ ଯଜ୍ଞପତ୍ନୀ ମାନେ ଦେଖିଲ, ଯଜ୍ଞପତ୍ନୀ ବଳି ମହାରାଜ ଯେମିତି କଣ କୃଷ୍ଣ ଦବା ପାଇଁ ଗୁରୁ ଗୁରୁ ପ୍ରତିବନ୍ଧକ ଗୁରୁ ମନା କରୁଛନ୍ତି, କିଏ ଶୁଖାଚାର୍ଯ୍ୟ, ଏଣେ ସ୍ତ୍ରୀ ଆସିକି ମନ୍ଦନ ହେଇକି ପଡ଼ିଛନ୍ତି, ସ୍ୱାମୀଙ୍କୁ ବାଣିଛନ୍ତି ଭଗବାନ, ସ୍ତ୍ରୀ ବି ଆସିକି କହିଦିଏ ପ୍ରଭୁ ବାଣିଛନ୍ତି ଠିକ କରିଛନ୍ତି, ଏଣେ ସୈନ୍ୟମାନେ ଯେଉଁମାନେ ଥିଲେ ତାଙ୍କୁ ହି ମାମନଦେବଙ୍କର ବିଷ୍ଣୁଙ୍କର ପାର୍ଷଦ ମାନେ ତାଙ୍କୁ ବି ସମାର ଛିଆଲେଣି, ସେ ବି ଭାଗିକି ପଳେଇଗଲେଣି, ଏକୁଟିଆ ବନ୍ଧା ହେଇକି ପଡ଼ିଛନ୍ତି, ଭଗବାନ ତା ଦେହରେ ପୁଣି ଦୁଇ ପାଦରେ ସର୍ବସ୍ୱ ନେଇଯାଇଛନ୍ତି, ତଥାପି ସେ ସୁଖ ଦେବା ପାଇଁ, ଭଗବାନଙ୍କୁ ସୁଖ ଦେବା ପାଇଁ ନିଅନ୍ତୁ, ଈଶ୍ୱରକୁ ନିଅନ୍ତୁ, ଦେଇଦେଲେ ସ୍ପର୍ଶମଣି ନ୍ୟାୟରେ ସୁଖ ଦେବାର ବାସନା ଚିନ୍ମୟତ୍ୱ ପ୍ରାପ୍ତ ହେ। ସେ କଥା ସେ କହୁଛି, ଆମର ଏଇଟା ଗୋଟିଏ ଗୋଟିଏ ହିଁ ଭରସା, ଆମର ଭରସା କେବଳ ଗୋଟିଏ, କେବଳ ଯଦି ଗୁରୁକୃଷ୍ଣଙ୍କ କୃପା ହବ ତ, ଭଗବାନଙ୍କ କୃପା ହବ ତ, ଏଇ ସ୍ପର୍ଶମଣି ନ୍ୟାୟରେ ଆଉ କୃପା ହବ ମାନେ କଣ, ଖାଲି ବସିକି ରହିଲେ କାହାକୁ କୃପା ହୁଏ ନା କଣ, କୃପାଟା ହବ ଖାଲି କହିବା କୃପା କରନ୍ତୁ ଆଜ୍ଞା କୃପା, ଆରେ କୃପାଟା କେମିତି ହବ, ଜଣେ କହିବ ମୁଁ କୋଟକୁ ଥିବି ଟଙ୍କା 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 ଖାଲି ହେଲେ କଣ ହବ, ଯଦି ଖଟ ଖଟିଲେ ତୁମକୁ ଟଙ୍କା ତୁ ବସି ଖାଲି ରହିବ ଟଙ୍କା 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 ଜଣେ ହବ ହବ ଖଟିବାକୁ ପଡିବ ନା ନାଇଁ ସେଇଭଳିଆ, ଆଉ କୃପାଟା ପାଇବାକୁ ହେଲେ ତୁମକୁ ତ ଏଇ କୃପାଟା ଏମିତି ମିଳେ, ଏଇ ସ୍ଟେଜରେ ଯାଇକି ମିଳେ, ଆଜି ଯୋଉ ପଦଟା ରହିଲା ତା ଅର୍ଥଟା କଣ, କରୁଣା ନହେଲେ କାନ୍ଦିଆ କାନ୍ଦିଆ ପ୍ରାଣ ନା ରଖି ବାହାର ବାହାର, ତା ମାନେ କଣ, ଜଣଙ୍କୁ ସେତିକି ବିରହ ଲାଗୁଥିବ ଯଦି ମତେ କୃପା ନ ମିଳିବ ତାହେଲେ ସେ ବୁଝିଥିବ କୃପା ବିନା ମୋ ଜୀବନଟା ବ୍ୟର୍ଥ, ସେ କହିବ ମୁଁ ବର୍ଷର ରଖିବିନି ନା, ଆଉ ଆମ କୃପା ନହେଲେ ଅସୁବିଧା କଣ, ହେଲେ କ ଅସୁବିଧା କଣ, ନହେଲେ ଅସୁବିଧା କଣ, କିଛି ଅସୁବିଧା ନାହିଁ, ଖାନାପିନା ମିଳିଯିବ ଠିକ ଅଛି, ଆମ ରାସ୍ତା ଠିକ ରହିଛି, କୃପା ସହିତ କଣ ମୋର ମତଲବ, ସେଟା କଣ ନା କୁକୁ ମରିଯିବ, କୃପା ନହେଲେ ମରିଯିବ କି, ଏବେ ମରିଯିବୁ କୃପା ନହେଲେ, ନା କିଏ କହିବ ଭଗବାନ କୃପା ନକଲେ ମୁଁ ମରିଯିବି ଯାଇ ନଈରେ ବସି ପଡ଼ିବି, ନା କିଏ ନରଦନ୍ଦାସ ଠାକୁର ଭଳିଆ କହିଦେବ ଅନଲ ପଶିବ କଣ, ବାସଣ ଗୋଟିଏ ମଥା ଅନଲ ପଶିବ ଗୌରାଙ୍ଗ ଗୁଣରେ, ତୁମେ ଆମେ ଏମିତି କହିଦବା ନା ମରିଯିବା, ଆମେ ଆବଶ୍ୟକ ଆମର କୃପାର ଆବଶ୍ୟକ ଅଛି ବୋଲି ଆମେ ବର୍ତ୍ତମାନ ଜାଣିନି, କୃପାଟା ଆମ ଜୀବନର ଲକ୍ଷ୍ୟ, ତା ବିନା ମୋ ଜୀବନରେ କିଛି ହେଇପାରିବ ନାହିଁ, ଏଇଟା ଏଇ ଷ୍ଟେଜରେ ପହଞ୍ଚିଲେ କି ମୋ ତା ବିନା ମୋ ଦ୍ୱାରା କୌଣସି କାର୍ଯ୍ୟ ହେଇପାରିବ ନାହିଁ, କୃପା ବିନା କୌଣସି କାର୍ଯ୍ୟ ମୋର ହେଇପାରିବ ନାହିଁ, ଏଇଟା ସାଧନ ଭୋଜନର ଲାଷ୍ଟ ଷ୍ଟେଜ। ତ କେବଳ ଗୋଟେ ଜିନିଷ ଦେଖା ହବ, ଯଦି ମୋତେ ଭଗବାନ କିଛି ପାଇବାର ଅଛି ତାହେଲେ କେବଳ ଗୁରୁ ବୈଷ୍ଣବଙ୍କର କୃପା, ସେତେବେଳେ ସେ ବ୍ୟାକୁଳ ହବ, ଏ ପ୍ରବୃଦ୍ଧ ମନର ତାର ଆସିବ, ପ୍ରକୃଷ୍ଟ ମନର କେମିତି ମୁଁ ପାଇବି, ଆବିର ଉତ୍କଣ୍ଠାର ସେ ରହୁଥିବ, ସେଠି ଚିନ୍ମୟ ଶକ୍ତି ଡିସେଣ୍ଡ ହବ, କୃପାଟା ଡିସେଣ୍ଡ ହବ, ଆଉ କୃପା କଣ ଏମିତି ଖାଲି ମିଳିଯିବ, ତୁମେ କଣ ଦୁଇ ଚାରି ଦିନ ସେବା କରିଦେଲ ନା ଦଶ କୋଡିଏ ବର୍ଷ ଖଟିକି ଖଟିଦେଲେ ତୁମକୁ ମିଳିଯିବ, ଏ ସବୁ କରାଯାଉଛି କେବଳ ବ୍ୟାକୁଳତା ପାଇଁ, କେମିତି କୃଷ୍ଣ ସୁଖ ହେବେ ସୁଖୀ ହେବେ, ସାଧାରଣ ଭୋଜନ କିଛି ଆମର ଆମର ସେବାକୁ କିଛି ଗ୍ରହଣ କରିବେ, ଆମର ଏଇ ଭାବନାଟା ବଢିବ, ତାଙ୍କୁ ସୁଖ ଦେବାର ବାସନାଟା ବଢିବ। ପୂର୍ଣ୍ଣ କୃପାର ଯୋଉ ତା ମାନେ ନୁହେଁ ଯେ କୃପା ଏକା ସାଙ୍ଗରେ ଆସେ, ତା ପୂର୍ବରୁ କୃପା ନାହିଁ ନା ନା ଭଗବାନ ଆମର ସେବା ଗ୍ରହଣ କରୁଛନ୍ତି, କିନ୍ତୁ ଯେ ପୂର୍ଣ୍ଣ କୃପା ପ୍ରାପ୍ତ ହେଇକି ଯୋଉ ଚିନ୍ମୟ ଜିନିଷଟାକୁ ଆମେ ଗ୍ରହଣ କରିବା, ସେ ଯୋଉ ସ୍ଥିତିଟା ଯୋଉଟା ତାଦାତ୍ମିକ ଶକ୍ତି ପ୍ରାପ୍ତ ହେଇକି ପୂର୍ଣ୍ଣ କୃପା ପ୍ରାପ୍ତ ହେବା, ସେଇଟା ହଉଛି ସେ ସ୍ଥିତି। ଏଇ କୃପା କୃପାରେ ତୁମେ ସିଦ୍ଧ ହେଇଗଲ, କୃପା ତୁମେ ସିଦ୍ଧ ହେଇଗଲ, ଏଭଳିଆ ଯେତିକି ସେବା ତୁମେ କରୁ ସେ ହିସାବରେ ଟିକେ କୃପା ପାଉଛ, ସମ୍ପୂର୍ଣ୍ଣ କୃପାରେ ତୁମେ ସିଦ୍ଧ ହେଇଗଲ। ଏହା କୃପା ସିଦ୍ଧ ଶବ୍ଦ ଲାଗୁଛି ନା, କୃପା ଦ୍ଵାରା ସେ ସିଦ୍ଧ ହେଇଗଲେ ଆମେ କଣ ମନେ କରୁଛୁ, ଆମର ଗୋଟେ କଣ ପାଇବାର ମନ ଥିଲା ସେଟା ମିଳିଗଲା, କଣ କହୁଛି ନା ଭଗବାନଙ୍କର ଟିକେ କୃପା ହେଇଗଲା, କିରେ ଆଜି ଭଗବାନଙ୍କର କୃପା ହେଇଗଲା ଆଉ କାଲି ଅସୁବିଧା ଦେଲା ହେଲା, ତାପରେ କଣ କହୁଛି ପ୍ରଭୁ ଚାହିଁଲେନି ଆଉ, କଣ ଆଜି କୃପା କରିଥିଲେ କାଲି ବନ୍ଦ କରିଦେଲେ କେମିତି। ଏଇ ଯୋଉ ସ୍ଥିତି ସିଦ୍ଧି ପ୍ରାପ୍ତ ହବା, ସିଦ୍ଧ ପ୍ରାପ୍ତ ହବା, କୃପା ସିଦ୍ଧ, ସିଦ୍ଧ ଶବ୍ଦ ଲାଗୁଛି ନା, ନିତ୍ୟ ସିଦ୍ଧ ସେମାନେ ନିତ୍ୟ ଆଉ ସାଧନ ସିଦ୍ଧ, ଆମର ଆମର ରାସ୍ତାଟା ହଉଛି ଏଇଟା। ଆମର ଆମର ଆଚାର୍ଯ୍ୟମାନଙ୍କର ଫୋକସ ସିଦ୍ଧ ପୂର୍ବ ବାରମ୍ବାର ସେମାନେ ଗୋଟେ କଥା କୁହନ୍ତି, ଫଲୋଇଂ ଇନ୍ଷ୍ଟ୍ରକ୍ସନ ଅଫ୍ ସ୍ପିରିଚୁଆଲ ମାଷ୍ଟର ଇଜ୍ ସିକ୍ରେଟ ଅଫ୍ ସକ୍ସେସ ଅଫ୍ ସ୍ପିରିଚୁଆଲ ଲାଇଫ୍, ବାରମ୍ବାର ଶିଖୁ। ଗୁରୁକୃଷ୍ଣଙ୍କର ଆଦେଶକୁ ପାଳନ କରିବା ଭକ୍ତି ଜୀବନର ଗୋଟେ ରହସ୍ୟ, ଭକ୍ତି ଜୀବନର ଏ ହେଉଛି ଚାବିକାଠି, ସିକ୍ରେଟ ଅଫ୍ ସକ୍ସେସ, ସଫଳତାର ଚାବିକାଠି ସବୁବେଳେ ଏଇଟା ଏଇଟାକୁ କୁହନ୍ତି। କାହିଁକି ଏଇଟା ଗୁରୁକୃଷ୍ଣ ଆଦେଶ ପାଳନ କରି 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 ଏଇଟା ବହୁତ ବଡ଼ ଫିଲୋସଫି, କଣ ଗୋଟେ ଜିନିଷଟା ତୁମେ କୋଉ ଜିନିଷଟା ଗୋଟିଏ ଆଡୁ କହିପାରିବେ କି, ଆକୁ ଗୋଟେ ସିରିଏଲ 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 ସବୁ ଜିନିଷ ଶୁଣି 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 ଆସିବ, କାହା ସବୁ ସହିତ ସମସ୍ତେ କନେକ୍ଟ ଅଛି, ଗୁରୁଙ୍କ ସହିତ କୃପାର କଣ କନେକ୍ଟ ଅଛି, କୃଷ୍ଣଙ୍କ ସହିତ କୃପାର କଣ କନେକ୍ଟ ଅଛି, ସେବା ସହିତ ଗୁରୁଙ୍କର କଣ କନେକ୍ଟ ଅଛି, ନାମ ସହିତ ଗୁରୁଙ୍କର କଣ କନେକ୍ଟ ଅଛି, ନାମ ସହିତ ଭଗବାନଙ୍କର କଣ କନେକ୍ଟ ଅଛି, ଗୋଟେ ବହୁତ ବଡ଼, କାରଣ ଏ ହେଉଛି ଗୋଟେ ବିସ୍ତାର ଜିନିଷ ନା, ସ୍ପିରିଚୁଆଲ ଜିନିଷ ନା, ଏଇଟା ଗୋଟେ ଛୋଟିଆ ଜିନିଷ ନୁହେଁ ନା, ବହୁତ ବଡ଼ ଜିନିଷ। କାହିଁକି ନା ୟାର ବାସ୍ତବତା ରହିଛି, ଯାର ଗୋଟେ ବାସ୍ତବତା ନାହିଁ ଅବାସ୍ତବ ବସ୍ତୁ ତାର କିଛି କଜ ନାହିଁ, ତାକୁ ତାକୁ ଗୋଟେ ସେଣ୍ଟିମେଣ୍ଟ ଉପରେ ସେଟା ପଡୁଛି, ଏଟା ଗୋଟେ ବାସ୍ତବ ନା, ବାସ୍ତବ ବସ୍ତୁ ଭଗବାନ ଆବସୋଲ୍ୟୁଟ ଯାହା କୁହାଯାଏ, ସବୁ ତାର କାରଣ ରହିଛି, ସବୁ ସବୁ ତାର ତତ୍ତ୍ୱ ରହିଛି, ରହସ୍ୟ ରହିଛି, ଏଟା କିଛି ଭାବ ଭାବପ୍ରବଣ ତାର କିଛି କୁହାଯାଉନି, ଭାବୁକ ଏଟା ଭାବୁକତା ନୁହେଁ, କଣ ଭଗବାନ କୃପା ମିଳିଗଲେ ହେଇଯିବ, ମୁକମ କରୁଥିବ ଅଚଳ ମେଢା କେମିତି ହବ କଣ ହବ ନାହିଁ, ତାର ଅଛି ପ୍ରମାଣ ଅଛି ସାଙ୍ଗେ ସାଙ୍ଗେ, ଯେଉଁ ପଚାରେ କି ମୁକମ କରୁଥିବ ଆଚଳ କଣ ଆପଣଙ୍କୁ ଉଦାହରଣ ଦେଇପାରିବେ, କଣ କଣ ତୁମେ ଉଦାହରଣ ଦବ, ମୁକମ କରୁଥିବ ଆଚଳ କଣ ଉଦାହରଣ ତୁମେ ଦବ, କାହାର ଉଦାହରଣ ଦେଇପାରିବ, ଗୋଟେ ମୁକଟା ଗୋଟେ ବାଚାଳ ହେଇଯିବ। ଏଇ ଓଡ଼ିଶାରେ ଦେଖୁନା ତୁମେ ଲୋକଗୁଡାକ କୁହନ୍ତିନି ଯେ ଭଗବାନଙ୍କ କଥା କୃଷ୍ଣଙ୍କ କଥା ଛାଡ଼, ତୁମେ ଭାଇ ବ୍ରହ୍ମବାଦୀ ମାନଙ୍କର କଥା ଏଇ ଭୀମ ବହି କଥା କଣ କୁହନ୍ତି, ଏଇ ରେଡ଼ାଖୋଲ ପାଖରେ ଭୀମ ବହି କଣ ଥିଲେ, ସେ ଅନ୍ଧ ଥିଲେ, ଶିବା କାଳେ ଭଜନ ସବୁ ଲେଖି ପକେଇଛନ୍ତି କାଳେ, ସେ ଅନ୍ଧ ସବୁ ଭଜନ ଲେଖି, କେତେ ଅନ୍ଧ ଆମର ଓଡ଼ିଶାର ନା, ସବୁ ସେସବୁ ଭଜନ ସବୁ ଲେଖିଛନ୍ତି, ଭଜନ ଗାଇ ପକେଇଛନ୍ତି, ସେ ପାଠ ପଢ଼ି ଯାଇଛନ୍ତି, ଶିଶୁ ଗାଇ ପକଉଛୁ, ସବୁ ଗୋଟେ ସାଧାରଣ ଦେଖ ଯେ ଟିକେ କନେକ୍ଟ, ଖାଲି ସ୍ପିରିଚୁଆଲ ଜିନିଷ ସହିତ ଟିକେ କନେକ୍ଟ ହେଇଛି ତାର କେତିକି ଆସୁଛି, ଆଉ ଭଗବାନଙ୍କ କୃପା ପାଇଗଲେ ଅସମ୍ଭବ। ଧ୍ରୁବ ମହାରାଜ କଣ କହିଲେ, ୟଂ ହୃଦୟ ପ୍ରବିଶ୍ୟମ ୟନ୍ତ ପ୍ରବିଶ୍ୟମ ଇମମ୍ ବାଚ ମିମାମ ପ୍ରସୁପ୍ତା, ସେ ନିଜେ ଉପଲବ୍ଧି କରି କହୁଛନ୍ତି ନା, ଭାଗବତ ହଉଛନ୍ତି ଆମର ଗୋଟିଏ ସିଦ୍ଧାନ୍ତ ହଉଛି ଭାଗବତ ସିଦ୍ଧାନ୍ତ ଉପରେ ପଡିଯିବେ, ଆମର କୌଣସି ଭାବ ପ୍ରବଣତା ନାହିଁ, ଭଗବାନଙ୍କ କୃପାରେ ସେ ଦେଖିଲେ ମୋ ହୃଦୟ ଜଣେ ପ୍ରବେଶ କରୁଛି, କଣ ୟଂ ପ୍ରବିଶ୍ୟ ୟନ୍ତ ପ୍ରବିଶ୍ୟ ମୋ ବାଚ ଇମାମ ପ୍ରସୁପ୍ତା, ମୋ ଅନ୍ତରେ ପ୍ରବେଶ କଲା, କେତେବେଳେ ପ୍ରବେଶ କଲେ ଭଗବାନ, ଯେତେବେଳେ ଶଙ୍ଖଟାକୁ ଛୁଇଁଦେଲେ, ତାଙ୍କ କୃପା ସଞ୍ଚାରିତ ହେଲା ସଂସାର, ପାଞ୍ଚ ବର୍ଷ ପାଠ ପଢ଼ିଥିଲେ, ପାଞ୍ଚ ବର୍ଷ ଛୁଆକୁ ପାଠ ପଢ଼ିଛନ୍ତି, ସଂସ୍କୃତ କୋଉଠି ପଢ଼ିଛନ୍ତି, ସବୁ ବେଦାର୍ଥ ଆସିଗଲା, ସେ ଦଶ ମିନିଟ୍ ଲେଖୁଛନ୍ତି, ସବୁ ବେଦାର୍ଥ, ବେଦ କହୁନାହାନ୍ତି ବେଦାର୍ଥ କହୁଛନ୍ତି, ବେଦର ଯୋଉ ଅର୍ଥ ଯୋଉ ବାରଟା ଶ୍ଲୋକ ତାଙ୍କର, ବାରଟା ଆଦିତ୍ୟ ସୂର୍ଯ୍ୟ ଭଳି ଉଦୟ ହେଲା, ପୁରା ବେଦର ଅର୍ଥଟା ପ୍ରତିଭାତ ହେଇଗଲା, ଏଟା କୃପା ନା ଆଉ, ସର୍ବବେଦା କେଉଁଠି କେଉଁଠି ଏଟା ପଢ଼ିଥିଲି, ଅଭିମନ୍ୟୁ ନା ଉପମନ୍ୟୁ କି କାହାର କାହାର ଗୋଟେ ପ୍ରସଙ୍ଗରେ ଗୁରୁ ଗୁରୁ କୃପା କରି କୃପା ଦେଇ କହୁଛନ୍ତି, ସର୍ବବେଦା ପ୍ରତିଭାସ ଭାଷୟନ୍ତି, ଯାହା ମୁଁ ତୁମକୁ କୃପା କରି, ସବୁ ବେଦର ଅର୍ଥ ତୁମ ପ୍ରତିଭାସ କୃପା ଚାଲି ଆସିବ, ସିଦ୍ଧ ହେଇଗଲେ ସାଙ୍ଗେ ସାଙ୍ଗେ, ତେଣୁ ସବୁ କନେକ୍ଟ ହେଇକି ରହିଛି ନା, କୃପାର କଣ କେମିତି, ଗୁରୁଙ୍କ ସହିତ କେମିତି, ନାମଙ୍କ ସହିତ କେମିତି, ସେବା ସହିତ କେମିତି, ବିଗ୍ରହଙ୍କ ସହିତ କେମିତି, ଚିନ୍ମୟ ଭଗବାନ ଗୋଟେ ଜୀବକୁ ଉଦ୍ଧାର କରି ଆମେ କେତେ ପ୍ରକାର ବିସ୍ତାର କରିକି କେମିତି ଜୀବଟା ଗୋଟେ ସ୍ପିରିଚୁଆଲ ସ୍ପିୟର ଭିତରେ ରହିକି ଟିକେ ଭଗବାନଙ୍କ କଥାକୁ ମୋ ସହିତ କନେକ୍ଟ ହଉ, ଶାସ୍ତ୍ର ରଖିଲେ, ବିଗ୍ରହ ରଖିଲେ, ଗୁରୁ ରଖିଲେ, ଶାସ୍ତ୍ର ନାମ ରଖିଲେ, ତୁଳସୀ ରଖିଲେ, ମହାପ୍ରସାଦ ରଖିଲେ, ସବୁ ସ୍ପିରିଚୁଆଲ ଟଚରେ ରହି 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 ଧୀରେ ଧୀରେ ସେ ଶୁଦ୍ଧ ସତ୍ତ୍ମକ ସ୍ତରକୁ ଯିବ, ତା ହୃଦୟରେ ଏଇ ବ୍ୟାକୁଳତା ଆସିବ, ଉତ୍କଣ୍ଠା ବଢିବ, ତାପରେ ଚିନ୍ମୟ ଶକ୍ତିର କୃପା ଶକ୍ତି ଆସିବ, ପୂର୍ଣ୍ଣ କୃପା। ଏଇ ପ୍ରୋସେସ ଭିତରେ ସେ କୃପା ପାଇବେକା ଯାଉଛି, ତାର ଯେତିକି ଭଗବାନଙ୍କର ଶରଣାଗତି ଭଜନ ସେବା କରୁଛି କୃପା ପାଉଛି, କିନ୍ତୁ ପୂର୍ଣ୍ଣ ଯୋଉ ସିଦ୍ଧ ହବ, ସିଦ୍ଧଟା ହବ, ପ୍ରେମ ବ୍ରତି ହେଇଯିବ, ସିଦ୍ଧ ହବ, ସେ ସିଦ୍ଧ ସ୍ତରଟା ହଉଛି ଏଇ କୃପାରେ ସିଦ୍ଧ ହେଇଯିବ। କାଲି ଆମେ ଶୁଣିବା ତାପରେ ପତିମାନେ କଣ କହିବେ। ହରେ କୃଷ୍ଣ, ଜୟ ଗ୍ରନ୍ଥରାଶ୍ରୀମଦ୍ ଭାଗବତମ୍ କି ଜୟ, ଶ୍ରୀଲ ପ୍ରଭୁପାଦ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦ।